ভগবতে বাসুদেবায়। ভাগবতম দশম স্কন্দ 22 মধ্যরু আমি শ্রবণ করুলে গোপী মানে নিষ্কপট হয়ে পচারুচ্ছন্তি, সানসুন্দর তুমি আমার আচরণরে প্রসন্ন অছ কিংবা আমার কিছু অপরাধ হয়েছি কহিলে আমি গৃহকু যাবু। কারণ ভগবান যেতবে শ্রীকৃষ্ণ যেতবে কোণী জীবক স্বীকার করতে তার সবু জীবনটা গোটে স্বাভাবিক হয়ে যায়। আমার কোণ আমার জীবনটা গোটে কৃত্রিম জীবন, কৃত্রিম জীবন অর্থ আমার স্বরূপটা যা আমি সে কাম করু না, আমি হচ্ছে আত্মা, কিন্তু আমার আত্মা হিসাবে কিছু কার্য করে পু না, গুণ হিসাবে কার্য করছে। স্বাভাবিক জীবন আমার নাহি, সেই স্বাভাবিক জীবন যেহেতু নাহি আত্মা গোটে দুঃখী। আমার স্বাভাবিক আমি আত্মা না, আমার তো স্বাভাবিক ভগবান সাথে সম্পর্ক রহুনি, আমার দুঃখ যেকোন প্রকার দুঃখ, ধনী গরিব স্ত্রী পুরুষ কি বি হোক, যে স্বাভাবিক জীবনটা হয়ে যায় তাকে ন্যাচুরাল লাইফ কুযায়। যেত প্রভু গোটে জীবক স্বীকার করতে তার সব জিনিস, তার গরিব ধনী দুঃখী সুখী পুত্র অমি দেখ সুদামা ভাই ভক্ত, ধ্রুব মহারাজ ভাই ভক্ত, প্রহ্লাদ মহারাজ ভাই ভক্ত, সে জীবন সে কোণ জিনিস ভগবান ভগবত সাক্ষাৎকার কলাপরে সে কিছু অভাব বোধ করু নথুলে, তাঙ্কর জীবনটা সবকিছু ন্যাচুরাল থিলা। আমার সেইটা হচ্ছে আমার জীবনের লক্ষ্য, আমি কেউ কার্য করিবা, আমি কিভাবে আমার জীবনশৈলী কু আচার্য পরম্পরার আমি নবা যেমন ভগবান আমাকে স্বীকার করবে, কারণ সি স্বীকার নকলা পর্যন্ত আমাকে তাঙ্কর যে কৃপাটা আমার উপরে ন আসলা পর্যন্ত আমার কোণী সমাধান, আমার ন্যাচুরাল স্বাভাবিক জীবন হয়ে পারিব না। কষ্ট কি কেমি মিলি পারে, কাহক কাম দ্বারা মিলি পারে, কাহক ক্রোধ দ্বারা মিলি পারে, কাহক আসক্তি দ্বারা মিলি পারে, কি আলস্য দ্বারা মিলি পারে, শরীরটা তো প্রভু যে পর্যন্ত আমাকে স্বীকার ন করুছেন ভগবান কেতবে স্বীকার করে জীবন তাঙ্ক প্রতি আত্মীয়তা রইলা, আত্মীয়তা ভাব ন আসলে সে আমি কাহিঁকে স্বীকার করবে। আমি জনক ভালো পাচ্ছে সে আমি সে ভালো পাইলে সে আমি ভালো পাইব, আত্মীয়তার প্রথম জিনিস ওড়িয়ার যা কয়া নিজর করিয়া, ভগবান বহুত বড় লোক কিন্তু নিজর ন করি পারলে সে বি কম আড়ক অনেক আত্মীয়তা ভাব, আত্মীয়তা ভাব জীবন না, আত্মীয়তা ভাব তার কাহ প্রতি অছি শরীর প্রতি, সেই আমি সেবাটা করি সেটা সেবা কুযাচ্ছে, সেবার আমার আত্মীয়তা ভাবটা আসব। কারণ আমি জানি না কৃষ্ণ নিজের আমার বলে, কিন্তু কৃষ্ণ জানি যান না সে জীব হচ্ছে মোর বলে, আমি সিনা মায়াবশ, কারণ ভগবান মায়াবশ কি, তেমন যেমনি গোটে কুকুরটা ভুল কাম গলা এ কোণ তুলসী উপরে জল পরিষ্কার করে দেউছি, কুয়াড়ে যাচ্ছি কোণ, আমি কোণ বুঝা রে কোণটা করছি কোণ করছি, কারণ তা বৃত্তিটাকে আমি জানিছে না সেটা সে কুকুরটা, তেমন আমার যদি পোষাক করে তাকে কয়া না না তুই এমনি করবি, তাকে বাঁধিকি রখিবা, তাকে বাড়াইবা, কারণ আমি কোণ চাহুছে সিয়ে আমাকে নিজর গরু, সে মো হিসাবে চালু, সে ভগবান আমি সিনা ভগবানকে জানিনে, আমি ভগবানকে সেবার মূল্য বুঝিনে, আমি বহু জন্মর এমনি ভুলিছে, আরীর গোটে বন্ধন পড়ি যাই, এটা শরীর গোটে বন্ধন না, তা কেমি বন্ধন পড়ে আমি নিজে বুঝিপার না, সব বুঝিকি বি বুঝিপার না, কোণ গোটে বন্ধন কেমি মানে সময় চাল যাচ্ছি, গোটে অহর্নিশ ভগবান চিন্তা করা, ভগবান রূপ গুণ লীলা হইপার, পুঁড়ি শরীর গোটে এমনি মিলিগাল ইয়ে চিন্তাটা সবুজ লাগি রয়েছে, তাকে পোষণ করা পড়বে, ধন ধন নহলে কেমন চলব, পুরো তা কর্ম ব্যবস্থা, তুমি যেগুটি জীবন কত বড় মানে তার স্বাভাবিক জীবন হবে, যেত কৃষ্ণ আমাকে স্বীকার করবে, আমি তাকে নিজ স্বীকার করবার গোটে মাধ্যম রয়েছে আত্মীয়তা, আত্মীয়তা আমার যেহেতু নাহি এইসব অনুষ্ঠান করা হয়েছে, ভক্তি অনুষ্ঠানের গোটে প্রথম জিনিস হল আত্মীয়তা, আত্মীয়তা কেমন আমি ডাইরেক্ট যোড়ি পার না, আত্মীয়তা আমি ডাইরেক্ট যোড়ি পার না, গোটে বড় লোক সঙ্গে কেমন আমি নিজর করিপার, বড় লোকের যে নিজ লোক অনেক তাকে আমি ধরছে, তুলসীকে পূজা করছে ভগবান খুশি হবে, তাঙ্কর আত্মীয়তা আসবে, এই যা মোর প্রিয় পূজা করছেন, গোমাতাঙ্ক আমি রখুছে, ভাগবত পড়ুছে, বিগ্রহ রখুছে, যেত তাঙ্কর তদীয় বস্তু তাকে আমি সেবা করছে, বৈষ্ণব গুরু ইয়া দ্বারা আমার তাঙ্ক প্রতি আত্মীয়তা আসবে, কারণ তাঙ্ক প্রতি আত্মীয়তা ন আসলে সে কাহিঁকে আমার আড়কু চাহিবে, আমি ভজন সাধন করছে নষ্ট হবনি, ଇ ତ ଯେଉଁ ଯେଉଁ ଜନ୍ମ ଯେଉଁ ଜନ୍ମ ହେଲେ ବି ଇଏ ଫଳବତୀ ହବ। କିନ୍ତୁ ଯୋଉ ଏଇ ଭଜନ ସାଧନା ଭିତରେ ତାଙ୍କ ପ୍ରତି ଆତ୍ମୀୟତା ନ ଆସିଲା, ଯଦି କାମନା ବାସନାଟା ପ୍ରବଳ ହେଇଗଲା, ପୁଣି କିଛି ଦିନ ପାଇଁ ବି କଷ୍ଟ ଆମକୁ ଭୋଗିବାକୁ ପଡିବ, ବହୁତ କଷ୍ଟ ଭୋଗିବାକୁ ପଡିବ। ସେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋଟେ ଜୀବକୁ ନିଜର କରିଦିଅନ୍ତି, ସେତେବେଳେ ଜୀବର ସବୁକିଛି ଠିକ ହେଇଯାଏ। ଗୋପୀମାନେ ଏତେ ମାନେ ଏତେ ବୁଦ୍ଧିମତୀ ନଥିଲେ, ସେମାନେ ସରଳ ଲୋକ ଥିଲେ, ଆଉ ସେମାନେ ତ ନିତ୍ୟ ସିଦ୍ଧ ପାର୍ଷଦ ଆମମାନଙ୍କୁ ଶିଖଉଛନ୍ତି। ତାଙ୍କର ଏତେ ବୁଝିବା ପାଇଁ କିଛି ଆବଶ୍ୟକ ନଥିଲା, ଜାଣିବା ପାଇଁ କିଛି ଆବଶ୍ୟକ ନଥିଲା, ସେମାନେ କେବଳ କୃଷ୍ଣଙ୍କୁ ଜାଣିଥିଲେ। ଏ ସଂସାରରେ ଆମର କୌଣସି ସମ୍ବାଦ ଜାଣିବାର ଆବଶ୍ୟକ ନାହିଁ। ଆଗରୁ ମନେକର ସେମାନେ ରହୁଥିଲେ, ସେ କ'ଣ ପେପର ଦେଖୁଥିଲା, ଟିଭି ଦେଖୁଥିଲା, ନା ନା କିଛି କରୁଥିଲେ, କାହିଁକି ତାଙ୍କର କିଛି ସଂସାର ସହିତ ସମ୍ବନ୍ଧ ନଥିଲା। ଆମର ଜଗତର କୌଣସି ସମ୍ବାଦର ଆବଶ୍ୟକ ନାହିଁ, ଯେହେତୁ ଆମେ ଗୋଟେ ଅନୁଷ୍ଠାନ କରିଛେ, ଆମେ ସମାଜ ସହିତ ତାଳ ଦେଇକି ଯିବାକୁ ପଡୁଛି, ନହେଲେ ପ୍ରଚାର ଅନୁଷ୍ଠାନ। ପ୍ରକୃତ ସଂସାରରେ କଣ ହେଲା କଣ ନାହିଁ ଭକ୍ତର କିଛି ଆବଶ୍ୟକ ନାହିଁ, କାରଣ ଭକ୍ତର ପୋଷଣକର୍ତ୍ତା ଭଗବାନ ଅଛନ୍ତି, ଏତେ ଆମେ ବ୍ୟସ୍ତ ଆବଶ୍ୟକ ନାହିଁ। ଆମ ଜୀବନଟା ଆମର ଜୀବନର ଗତି ଯୋଉଟା ଯାଉଛି ଭଗବାନ ପ୍ରତି କେମିତି ଆତ୍ମୀୟତା ବଢେଇବା, ଗୋପୀମାନେ ଏତେ କିଛି ବୁଝିବା ପାଇଁ ଚେଷ୍ଟା କରନ୍ତିନି, ତାଙ୍କର ଏକ ସ୍ୱାଭାବିକ ଭଗବାନଙ୍କ ପ୍ରତି ଆସକ୍ତି ରହିଛି, ଯୋଉଟା ନେଚୁରାଲ ଆଟାଚମେଣ୍ଟ। କୃଷ୍ଣଙ୍କୁ କାହିଁକି ସେମାନେ ଭଲ ପାଆନ୍ତି ନା, ସେ ଆମ ସୁନ୍ଦର ହଉଛନ୍ତି, ସୁନ୍ଦର କୃଷ୍ଣ ହଉଛନ୍ତି, ସୁନ୍ଦର ବାସ, ବହୁତ ସୁନ୍ଦର, ବହୁତ ସରଳ, ବାସ ସେତିକି ସେ ଜାଣିଛନ୍ତି। ଆଉ ଅଧିକା ସେ ବିଶେଷ କିଛି ବୁଝିବା ପାଇଁ ଚେଷ୍ଟା କରନ୍ତି। ସେ ନନ୍ଦଙ୍କର ପୁତ୍ର, ସେ ବହୁତ ସୁନ୍ଦର, ତାଙ୍କର ତତ୍ତ୍ୱ ଆଉ କିଛି ବୁଝିବା ପାଇଁ ଚେଷ୍ଟା କରନ୍ତି। ଆମକୁ ଏତେ ତତ୍ତ୍ୱ ଦିଆଯାଇଛି କାହିଁକି, ଆମର ବହୁ ସନ୍ଦେହ, ବହୁ ଜନ୍ମର ଗୋଟେ ବିଚ୍ୟୁତି ଘଟିଛି ନା, ବହୁ ଜନ୍ମର। ଏ ଯୋଉ ଗଣ୍ଡଗୋଳଟା ଦେଖିବ, ସ୍ୱାମୀ ସ୍ତ୍ରୀରେ ଗଣ୍ଡଗୋଳ ହେଇଯିବ ବୋଲି ବୁଝୁଛ କି ନାହିଁ, ଗଣ୍ଡଗୋଳଟା ଯଦି ବହୁତ ବଢିଗଲା, 5-10 ବର୍ଷ ତାଙ୍କ ଭିତରେ ରହିଗଲା, ତା ଭିତରେ କଣ ହେଇଯିବ, ଇଏ ତାକୁ କାରଣ କେତେ କହିଥିବ, ସିଏ ତାକୁ କେତେ କଣ କହିଥିବ, ସିଏ ତାକୁ ଶାଶୁ କଣ କହିଥିବ, ଶ୍ୱଶୁର କଣ କହିଥିବ, ସବୁ ଇନଫର୍ମେସନ ରହିଲେ ଶେଷକୁ ଆଉ କିଛି ବାହାରି ପାରିବନି। ସାଙ୍ଗେ ସାଙ୍ଗେ ଗଣ୍ଡଗୋଳ ହେଇଛି, ସାଙ୍ଗେ ସାଙ୍ଗେ ତାକୁ ଯଦି ସମାଧାନ କରିଦେଲ କରିଦେଲ, ଯେତେ ଦିନ ଅଧିକା ହେଇଯାଉଛି ତା ଭିତରେ କଣ ବହୁତ କିଛି ଜିନିଷ ପଶିଗଲା, ଗୋଟେ ମନୁଷ୍ୟ ମନୁଷ୍ୟ ଭିତରେ ସମାଧାନ ବି କରିହେଉନି। ସେଗୁଡ଼ା କେତେ ଜନ୍ମର ଘଟଣା, ଆମେ କେତେ ଜନ୍ମ ଭିତରେ କୁହାକୁ କେଉଁ କେଉଁ ଶରୀରରେ ପଶିଗଲେଣି, କେଉଁ କେଉଁ ଶରୀରରେ ପଶିଗଲେ, କେଉଁଠୁ ପୁରୁଷ, କେଉଁଠି ସ୍ତ୍ରୀ, କେଉଁଠି ବୃକ୍ଷ, ସେ ଭାବନା ଗୁଡ଼ାକ ସବୁ ରହିଛି, ଗୋଟେ କମ୍ପ୍ଲିକେସି ଲାଇଫ ହେଇଯାଇଛି। ଜାଣିଲା ପରେ ବି ଗୋଟେ ଜିନିଷ ଜୀବର ଗୋଟେ ଚେତନ ଆସୁନି, ମୋର ଧର୍ମ ହେଉଛି ଭଗବାନଙ୍କୁ ସ୍ମରଣ କରିବା, ଆଉ ଭଗବାନଙ୍କୁ ସ୍ମରଣ କଲେ ମୋର ସବୁ କିଛି। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ଧିୟ ପୂଜ୍ୟଶ୍ଚ ନିତ୍ୟଦା। ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ ନା, ମ୍ରିୟମାଣ ବ୍ୟକ୍ତିର କଣ କର୍ତ୍ତବ୍ୟ, ଯେ ମରିବା ପାଇଁ ଯାଉଛି ସେ ବ୍ୟକ୍ତିର କଣ କର୍ତ୍ତବ୍ୟ। ଆମେ ମରିବା ପାଇଁ ଯାଉଛେ ନା, ମୃତ୍ୟୁ ଆଡ଼କୁ ଯାଉଛେ, ଆଉ ମୋର ତ 7 ଦିନ ମାତ୍ର ସମୟ ଅଛି। ପ୍ରତ୍ୟେକ ବ୍ୟକ୍ତିର କଣ ମୃତ୍ୟୁ, ମରଣଶୀଳ ବ୍ୟକ୍ତିର କଣ କର୍ତ୍ତବ୍ୟ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି, ହେ ଭାରତ ଭରତ ବଂଶଜ, ସର୍ବାତ୍ମା ଭଗବାନ, କିଏ ଭଗବାନ ନା, ସେ ସର୍ବାତ୍ମା, ସେ କିଏ ନା ଈଶ୍ୱର, ସେ କିଏ ନା ହରି, ସେ ଦୁଃଖ ହରଣ କରନ୍ତି। ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ, ତାଙ୍କର କଥା ଶୁଣ, ତାଙ୍କର କଥା କୁହ, ଧ୍ୟେୟ ତାଙ୍କୁ ଧ୍ୟାନ କର, ପୂଜ୍ୟ ତାଙ୍କୁ ପୂଜା କର, ନିତ୍ୟତା ପ୍ରତିଦିନ ଏଟା କର, ମାନେ ନିତ୍ୟତା। ଏଥିପାଇଁ କୁହାଯାଉଛି ବହୁ ଜନ୍ମର ଭାବନା, ବହୁ ଜନ୍ମର ବିଚାର, ସବୁ ସ୍ୱଭାବଟାକୁ ଧରିକି ସ୍ୱରଟା, ସେ ଇନ୍ଦ୍ରିୟମାନଙ୍କର ସ୍ୱଭାବଟା ଧରିକି ସ୍ୱରଟା ମିଳିଛି। ବହୁତ ବଡ କଷ୍ଟ ଜୀବନ ନା, ଗୋଟେ ଦୃଷ୍ଟିରୁ ମାନବ ଜୀବନ କେତେ ସୁଲଭ, କେତେ ଦୁର୍ଲଭ, ଅନ୍ୟ ପକ୍ଷରୁ ଦେଖିବାକୁ ଗଲେ ଏ ଦୁର୍ଲଭ ଶରୀରରେ ଭକ୍ତି କରିବାଟା କେତେ ବଡ ବାଧକ ହେଇଯାଉଛି। ତେଣୁ ଏ ଆତ୍ମୀୟତା ଭାବଟାକୁ ଆମକୁ ବଢେଇବା ପାଇଁ ଆମକୁ ଆଚାର୍ଯ୍ୟମାନେ, ଗୁରୁବର୍ଗ, ଏମାନଙ୍କର ଯୋଉ ଅବଦାନ ରହିଛି, ଏ ଜୀବ କେବଳ କୃଷ୍ଣଙ୍କୁ ବୁଝୁ, ନିଜର କରୁ, ଆମେ ଯାହାକୁ ନିଜର କରିପାରିବାନି ସେ ଆମ ହୃଦୟ ଭିତରେ କେବେ ରହିବେ। ଯାହା ଯୋଉଟା ମନ ଯାହାକୁ ଭଲ ପାଇଗଲା ସେଇଟା ତୁମେ ଚିନ୍ତା କର, ସେଥିପାଇଁ ନାମଟା ଆମର କ'ଣ ଶୁଦ୍ଧ ନାମ ହବ କି, ଶୁଦ୍ଧ ନାମ ହବନି, ନାମାକ୍ଷର ହବ ନା ନାମାଭାଷ, ଶୁଦ୍ଧ ନାମ ହବନି, କାରଣ ଯାହାକୁ ଭଲ ପାଇପାରୁନି ତୁମେ ତାଙ୍କୁ ତାଙ୍କ ନାମଟା କରିପାରିବନି। ଏଇଟା ଗୋଟେ ଫ୍ରି ରିକ୍ୱିଜିଟ୍ କ୍ୱାଲିଟିଜ୍, ଅନ୍ଲେସ୍ ୟୁ ଡେଭଲପ୍ ଲଭ୍ ୟୁ କ୍ୟାନ୍ ନଟ୍ ଚାଣ୍ଟ ପିଓର ନେ, ଇଟ୍ ଇଜ୍ ନଟ୍ ଇଜି ଅଲ୍ସୋ ଫର୍ ଏ କଣ୍ଡିସନ୍ ସୋଲ୍ ଟୁ ଡେଭଲପ୍ ଲଭ୍ ଟୁୱାର୍ଡ୍ସ କୃଷ୍ଣ। So in beginning stage, we have to develop our attachment. We don't have attachment. We have attachment for Omar, this body, this country, one man. So by associating with sadhu and sadhu introduce, we can say. Sadhu just expand Krishna's sansar. And its main business is how to develop, or we can say atmyata. Atmyata means how think Krishna is my mind. Krishna is mine. Krishna is very dearer and nearer. Only to understand these things, we are performing all our spiritual activities. Unless you think someone as a dearer and nearer, how you will reciprocate with you? Why you will give something? This is our ambition, Acharya's ambition. Therefore, we can't develop love towards Krishna directly. Therefore, we are developing our attachment towards those objects what Krishna like Tulsi, Bhagavatam, Vaishnava, Ganga. So there, our first business is how to develop attachment towards them. Because this is not one life business. Many lives, many species, many species. Already we achieve this. And all these impressions are in our mind. Someone have loss, someone have anger, someone have greed, someone have like a delusion. Many problems. Someone is lazy. Someone's hankering is very high. Very difficult for a conditioned soul. So therefore, this acharyas, they are introducing the systems. How you have to think Krishna as your nearer and dearer. Krishna ng amar priya. Tasmad bharata sarvatma bhagavan ishwara hari. Srotavya kirtitavyascha dhiya pujyascha nityada. Pratidin ita kuriya kuriya. Gopimane tiki ji bujju natile. କାରଣ ସେମାନେ କୃଷ୍ଣ ଯେତେବେଳେ ପଚାରିଛନ୍ତି କଣ କରାଯିବ, ପ୍ରସନ୍ନ ଅଛ କି ନାହିଁ? ଆମେ କଣ କେବେ ଭଗବାନ ପଚାରିଛେ, ଭଗବାନ ପ୍ରଭୁ ଆପଣ ଭଲ ଅଛନ୍ତି ନା ନାହାନ୍ତି, ଆପଣ ପ୍ରସନ୍ନ ହଉଛି କି ନାହିଁ ମୋର ଜିନିଷ? ଗୋଟେ ଜୀବର ଆମମାନଙ୍କର ଏତେ ଗୁଣର ପ୍ରଭାବ ରହିଛି ମନ ଭିତରେ, ଯିଏ ଆମକୁ ଖାଇବା ପିଇବାକୁ ଦଉଛି, ଏ ଜୀବର ଏଇଟା ସ୍ୱଭାବ। ମା ଖାଇବାକୁ ଦବ, ଛୁଆ କଣ କେବେ ପଚାରିବେ କି ମା ଭଲ ଅଛୁ ନା? ପଚାରିବ, ସେଥିରେ ଖାଇବା ପିଇବା ଚାଲିବ, ତା ଭଲଟା ଦେଖିବ। ଯିଏ ବହୁତ ସଂସ୍କାର ପିଲା ସିଏ ପଚାରେ, ମା ତୁ ଖାଉନୁ ଆଗେ, ତୁ କାହିଁ ଏତେ ଖଟୁ, ତୁ ଖାଉନୁ ଆଗେ, ତୁ ଖାଇଦେ ତୋର ମତେ ଦବୁ। ନହେଲେ ଛୁଆ କଣ କହିବେ, ମା ମତେ ଦେଲୁ, ସେଥିରେ ଖାଇଦେବାକୁ ପଡେ। ମା ଖାଇଛି କି ନାହିଁ ତାର ପ୍ରୋବ୍ଲେମଟା ସେ ବୁଝିବନି। ଏଇଟା ଗୋଟେ ଆମର ଆଦତ, ଆମେ ଯାହାକୁ ଡାଇରେକ୍ଟଲି ରେସିପୋକେଟ କରୁଛେ ତା ସହିତ ଡିଲିଙ୍ଗସଟା ଆମର ଏଇଟା। ଆଉ କୃଷ୍ଣ କଣ ପଚାରିବା, ଯେମିତି ତୁମେ ଯାଉଛ ହୋଟେଲକୁ, ମନେକର ଗୋଟେ ହୋଟେଲ ଗଲେ ଖାଇବା ପାଇଁ, ତ କେବେ ଷ୍ଟାଫକୁ ପଚାରିଛ ଭାଇ ଭଲ ଅଛ ନା? ତ ମନେ ହଉଛି କେବେ? କେବେ ନାହିଁ। ତୁମର ଖାଇବା ଗଲା, ଖାଇଲେ ପଳେଇ ଆଇଲା। ମଣିଷର ସ୍ୱଭାବଟା କେମିତି? ସେ ଯାହା କତୁରୁ କିଛି ତୁମେ ପଇସା ଦେଇପାର, ସେ ଗୋଟେ ମନୁଷ୍ୟ ନା, ତା ସହ ତୁମେ ରେସିପୋଟ କରିପାର। ଏଇ ବହୁତ ବଡ ଉଦାର ବିଚାର ନା, ମାନବ ଆମର ମାନବୀୟ ଗୁଣ ଗୁଡ଼ାକ ନା। ଭଗବତ ଭଗବାନଙ୍କୁ କ'ଣ ପଚାରିବା ଯେ ପ୍ରଭୁ ଆପଣ ଭଲ ଅଛନ୍ତି କି? ଯେମିତି ଗୋପୀମାନେ ପଚାରୁଛନ୍ତି, ଆପଣ ପ୍ରସନ୍ନ ନା ଆମର କାର୍ଯ୍ୟକଳାପରେ? ଏଇଟାକୁ ବଦ୍ଧ ଅବସ୍ଥା କୁହାଯାଏ। ଆମର ବଦ୍ଧ ଅବସ୍ଥା ଆମେ କହୁ ନା, ବଦ୍ଧ ଜୀବ, ଏଇଟା ବଦ୍ଧ ଅବସ୍ଥା। ମାନେ ମାନବୀୟ ଗୁଣ ଗୁଡ଼ାକ ବି ଉନ୍ମେଷ ହଉନି, ତେଣୁ କେବଳ ଆମର ଗୋଟିଏ ସହାୟ ମହାପ୍ରଭୁ ଆଉ ନାମ ଆଉ ଆଚାର୍ଯ୍ୟମାନଙ୍କର ଯେଉଁ ପଦ୍ଧତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କାରଣ ମୁଁ ତ ଏତେ କିଛି ଜାଣିନଥିଲି ପ୍ରକୃତରେ ଲୋକମାନଙ୍କର ଭାବ ଗୁଡ଼ା କେମିତି। ଯେଉଁ ଯାଉଥିଲି ବିଦେଶ, ଯାଉଥିଲି ବିଦେଶ, ଫେରିଲି ଯେତେବେଳେ ଫେରିଲି, ଯେତେବେଳେ ଫ୍ଲାଇଟ୍ଟା କ୍ୟାନସଲ ହେଇଗଲା, ସେ ଚେନ୍ନାଇରେ ଆସିକି ରହିଲି, ଚେନ୍ନାଇରୁ ପୁଣି ଭୁବନେଶ୍ୱର ଫ୍ଲାଇଟ୍ କ୍ୟାନସଲ, ସକାଳୁ ସନ୍ଧ୍ୟା ପାଞ୍ଚ। ଆଉ କ'ଣ କରିବୁ, ରାତି ଅନିଦ୍ରା ହେଇ ତ କମ୍ସେ କମ୍ ସ୍ନାନ କରିବାକୁ ପଡ଼ିବ ନା, ପୁଣି ସେଦିନ ଦ୍ୱାଦଶୀ। ଆଉ ମୁଁ ସେ ପିଲାକୁ କହିଲି, ମୁଁ ତୋର ଯାହା ହେଲେ ଗୋଟେ ହୋଟେଲ ବୁକ୍ କର, ମୁଁ କାହିଁକି ଆଟଲିଷ୍ଟ ଆମକୁ ଫ୍ରେଶ ହେବି, ମୁଁ ତାକୁ ଶୋଇପାରିବିନି, ତଳେ ଯାହା ଶୁଆ ଶୋଇ କରିବି, ଯାହା କରିବି। ସେ ଯାଉ, ସିଏ ତାର ଖୋଜି ଗୋଟେ ହୋଟେଲ ବୁକ୍ କଲା, ତାଙ୍କର ସେଠୁ ଭାଷା ଭାଷା ହିନ୍ଦୀ ଫିନ୍ଦି କିଛି ହିନ୍ଦୀ, ସେଟା ତ ଚେନ୍ନାଇର ସେ ବୁଝନ୍ତିନି କିଛି, କେବଳ ହିନ୍ଦୀ ଗୋଟେ ଅଳ୍ପ ଲୋକ ଛୁଆଟେ ବୁଝୁଛି। ଆଉ ସିଏ ତା ମୋତେ ଠକିଲା, ସେ ଟ୍ୟାକ୍ସି ଡ୍ରାଇଭର ପୁଣି ଆଉ ଗୋଟେ ଯାହା ନେଲା, ଅଧିକା ପଇସା ଯାଇକି ପହଞ୍ଚିଲି। ମୁଁ ପହଞ୍ଚି ମୁଁ ଜାଣିନି ଯେ ସିଏ ତାର ମୋ ଲଗେଜ୍ରେ ଛୁଆଟା ନେଉଛି। ମୋତେ ଖରାପ ଲାଗିଲା, ମୋ ଲଗେଜ୍ ସିଡ଼ି କ'ଣ ଏଇଟା ଆମର ଲିଫ୍ଟ ଅଛି, ମୁଁ ଧରିକି ପଳେଇବି ନା। ଆସ ଆସ ବାବା ଆସ, ସେ ପୁରା ଗାଡ଼ିରୁ ଲଗେଜ୍ଟା ନେଇଗଲା। ତାର ହିନ୍ଦୀରେ କଥା କହିଲା, ତାକୁ ପଚାରିଲି, ତୁ ଏତେ ସୁନ୍ଦର ହିନ୍ଦୀ କହୁଛୁ କୋଡ଼ିଏ ପିଲା କି? ମୋ ବେଙ୍ଗଲ ଘର ଘର ମୋ ଘର ବେଙ୍ଗଲ ମୁଁ ତୁ ବେଙ୍ଗଲ ଛୁଆ ଏଠି କାଇଁ ଆସିଛୁ ବେଙ୍ଗଲ ଛୁଆ ଏଠି କାଇଁ କାମ କରୁଛୁ ହୋଟେଲରେ କେତେ ପଇସା ମିଳୁଛି ତତେ ନା କ'ଣ କର ମୋତେ 8-10 ହଜାର ଟଙ୍କା ଦେଉଛନ୍ତି ମୁଁ 10 ହଜାର ଟଙ୍କା ପାଇଁ ତୁ ବେଙ୍ଗଲ ଆସିକି ଏଠି ପଡ଼ୁଛୁ ହୋଟେଲରେ ବାବା କ'ଣ ଆଉ କାମ ମିଳୁଛି ଆଉ ଯଦି କିଛି ଲାଗିବ ସେ ତାର ହିନ୍ଦୀରେ କଥା ବେଙ୍ଗଲ ଦାଦା ବେଙ୍ଗଲ କଥା ହେଲେ ତ ଆପଣ ଯଦି କିଛି ଲାଗିବ ମୋତେ କହିବ ମୁଁ କହିଲା ମୁଁ କ'ଣ ମୁଁ ତ କିଛି ଆଣିନି ମୋର ଭୋକ ଲାଗିଲାଣି ଦ୍ୱାଦଶୀ ଅଛି ମୁଁ ସ୍ନାନ କରିବି ଫଳ କେଉଁଠି ମିଳିବ କହିଲ ସେଠି ସେ ପଠେଇଲା ବାବା ଚା ସେଠି ମାନେ ଗୋଟେ ଲୋକ ସିଏ ତ ତୁମକୁ ସାହାଯ୍ୟ କରିବା ପାଇଁ ଚାହୁଁଛି ତୁମକୁ ସାଙ୍ଗେ ସାଙ୍ଗେ ତୁମ ହୃଦୟ ଭିତରେ କେଉଁଠି ଗୋଟେ ଭାବନା ଆସିବା ଦରକାର ଯେ ସେ ଲୋକର କି ଦୁଃଖ ଅଛି ନା ସେ ମୋତେ କାହିଁ ସାହାଯ୍ୟ କରିବା ପାଇଁ ଚାହୁଁଛି ଜଣେ ତୁମକୁ ସାହାଯ୍ୟ କରୁଛି ମାନେ ସେ ତୁମ କତିରୁ ସ୍ନେହ ଚାହିଁପାରେ କି ଅର୍ଥ ଚାହିଁପାରେ ସେଥିପାଇଁ ଦେଖିବେ ଯେ ବଡ଼ ବଡ଼ ଆମର କ'ଣ କହୁଛନ୍ତି ଆଗରୁ ହଉଥିଲା ଏବେ ମୁଁ ଜାଣିନି ଏବେ କ'ଣ ଗଭର୍ଣ୍ଣମେଣ୍ଟ ରୁଲ୍ସ କଲା ମୁଁ ଜାଣିନି ସେ ଯେଉଁ ଆଗରୁ ରାଜଧାନୀ ଏକ୍ସପ୍ରେସ୍ ମାନଙ୍କରେ ତାଙ୍କର ଯେଉଁ ସର୍ଭିସ୍ କରନ୍ତି ଯେଉଁମାନେ ସେମାନେ ଗୋଟେ ପ୍ଲେଟ୍ ଧରିକି ଆସିବେ ତୁମକୁ ପଇସା ଦେବାକୁ ପଡ଼ିବ ଯେଉଁ ଫାର୍ଷ୍ଟ କ୍ଲାସ୍ ରାଜଧାନୀ ଏକ୍ସପ୍ରେସ୍ ମାନେ ତୁମେ ସେମିତି ସେ ଜବରଦସ୍ତି କରନ୍ତିନି ତାଙ୍କ ସର୍ଭିସ୍ରେ ତୁମେ ଖୁସି ହେଲ ବୋଲି ତାଙ୍କୁ ଦିଅନ୍ତୁ କିଏ 100 ଟଙ୍କା ଦିଅନ୍ତି ମୁଁ ଦେଖିଲି ଲୋକମାନେ 500 ଟଙ୍କା ଦେଉଛନ୍ତି 100 ଟଙ୍କା ଦେଉଛନ୍ତି ମୁଁ କ'ଣ ଦେବି ମୁଁ କାହିଁ ପଇସା ଦେବି ମୁଁ ତାଙ୍କୁ ଦେବିନି ମୁଁ ତାକୁ ଦେଲିନି ଜାଣିଛି ଏମାନେ ସରକାର କତିରୁ ପାଉଛନ୍ତି ଏମାନେ କାହିଁ ମୋ ଗୋ ମୋର ଭଗବାନ ପଇସା ମୁଁ କାହିଁକି ଦେବାକୁ ଜଣେ ଲୋକ ତୁମକୁ ସର୍ଭିସ୍ କରୁଛି ନା ତୁମକୁ ସେବା କରୁଛି ନା ସେ ମା ହେଇପାରେ କିଏ ବି ହେଇପାରେ ଯିଏ ସେବା କରୁଛି ସିଏ ତୁମ କତିରୁ କିଛି ଚାହୁଁଛି କିଛି ଚାହୁଁଛି ନା ସ୍ନେହ ଚାହୁଁଛି ନା ଅର୍ଥ ଚାହୁଁଛି ନା ବନ୍ଧୁତ୍ୱ ଚାହୁଁଛି ସେଇଟା ଗୋଟେ ଜୀବ ବୁଝିବା ଦରକାର ନା ଆମ ହୃଦୟଟା ଏତେ ରୁକ୍ଷ ଆମର ଶରୀର ଧାରଣାଟା ଏତେ ପ୍ରବଳ ଆମେ ଯାହା କତିରୁ ଯାହା କିଛି ପାଇଲା ବି ତାକୁ ତା କଥା ବୁଝିବାନି କିନ୍ତୁ ଭଗବାନ ସେମିତି ନୁହନ୍ତି କି ଶୁଦ୍ଧ ଭକ୍ତମାନେ ସେମିତି ନୁହନ୍ତି ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଶୁଣିଲେ ଗୋପୀମାନେ ଏଇଟା କହୁଛନ୍ତି ସଂକଳ୍ପ ବିଦିତ ମୟା ତୁମେ ଯେଉଁ ଅର୍ଚ୍ଚନ କରିଛ ଶୁଣୁଥିଲ କାଲି ମୁଁ ତୁମର ସଂକଳ୍ପକୁ ଜାଣିଛି ମୋତେ କିଛି କହିବା ଆବଶ୍ୟକ ନାହିଁ ତୁମେ ତୁମେ ଯଦି ଲଜ୍ଜାବଶତ ମୋତେ କହିନ ପତି ରୂପରେ ପାଇଁ ମୁଁ ମୁଖରେ କେବେ କହିନ କେତେ ସେମାନେ ଲଜ୍ଜାବତୀ ସେମାନେ କେବେ ଭଗବାନ କହୁନାହାନ୍ତି ଆମେ ପତି ରୂପରେ ପାଇବୁ କାରଣ ସେମାନେ ଭାବୁଥିଲେ ପ୍ରକୃତିରେ କଣ ଶ୍ୟାମସୁନ୍ଦର ଆମେ ପାଇପାରିବୁ ତେଣୁ ସେଥିପାଇଁ ତ କାର୍ତ୍ତାୟନୀଙ୍କୁ ଲୀଳା ଶକ୍ତି କୃପା ଶକ୍ତି ଦ୍ୱାରା ସେ କାର୍ତ୍ତାୟନୀ ଦେବୀଙ୍କୁ ପୂଜା କରୁଥିଲେ ମୁଁ ତୁମର ସଂକଳ୍ପ ସବୁ ଜାଣିଛି ମୟାନ ମଦିତ ସୋସମ ମାରତ୍ୟାମ ଭବି ତୁମ ସତ୍ୟାମ ଭବି ତୁମ ଭାରତୀ ମୁଁ ଅନୁମୋଦନ କରୁଛି ତୁମର ଯେଉଁ ଭାବ ତୁମର ଯେଉଁ ବିଚାର ତାକୁ ଅନୁମୋଦନ କଲେ ଅର୍ଥ ତୁମେ ମୋତେ ପତି ରୂପରେ ପାଇପାରିବ କାଲି ଏଇଠି ଶ୍ଳୋକ ବାକି ରହିଥିଲେ ନମର୍ଯ୍ୟା ବେଶିତମ ଧିୟମ କାମ କାମାୟ କଳ୍ପତେ ଉର୍ଜିତା କ୍ୟୋଥିତା ଧାନ୍ୟା ପ୍ରାୟ ବିଜାୟନେ ସତେ ହେ କୁମାରୀଗଣ ଉର୍ଜିତ ଏବଂ ଅଗ୍ନିସିଦ୍ଧ ଜବାଦି ଧାନ୍ୟ ଯେଭଳି ପୁନରାୟ ଅଙ୍କୁର ଉତ୍ପାଦନରେ ସମର୍ଥ ନ ହୁଏ ସେହିଭଳି ଯେଉଁମାନେ ମୋର ପ୍ରତି ଚିତ୍ତ ଅର୍ପଣ କରିଛନ୍ତି ସେମାନଙ୍କର ବାସନା ପୁନରାୟ କାମଭୋଗାର୍ଥ କଳ୍ପିତ ହୁଏ ନା ଏଇଟା ଗୋଟିଏ ରାସ୍ତା ତ ଆଉ କିଛି ନାହିଁ ଆଉ ତୁମେ ଯୋଗୀ ହେଇ ଯୁଗାରୂଢ଼ ଅବସ୍ଥାକୁ ଯାଅ ଯେଉଁ ଅବସ୍ଥାକୁ ଯାଅ ଯେଉଁ କାମନାର ଯେଉଁ ସୂକ୍ଷ୍ମ କାମନାର କ'ଣ କାମନାଟା ଲାଷ୍ଟକୁ କାମନାଟାର ଗୋଟେ ଅତି ନିଚ ଫର୍ମ ହେଲା ଲଷ୍ଟ କାମନାର ଯେଉଁ ଡିଜାର ଯେଉଁ ଶବ୍ଦଟା କାମନା ଶବ୍ଦ ଲାଗୁଛି କାମନାର ଗ୍ରସ୍ ଫର୍ମ କ'ଣ କୁହାଯିବ ସ୍ଥୂଳ ସେଟା ହେଉଛି ଗୋଟେ ପୁରୁଷର ନାରୀ ପ୍ରତି ଆକର୍ଷଣ ନାରୀର ପୁରୁଷ ପ୍ରତି ଆକର୍ଷଣ ଏଇଟା ହେଉଛି ଗୋଟେ ଭୋଗ ବୁଦ୍ଧି ସେଟା ଗୋଟେ କ'ଣ ତାର ସେଟା ଗୋଟେ ତାର ମାନସିକ ବିକାର ଗୋଟେ ମାନସିକ ବିକାର ତାର ଗୋଟେ ପାଗଳାମି ତାକୁ ଗୋଟେ ମ୍ୟାଡନେସ୍ କୁହାଯାଏ ସେଥିରେ ସୁଖ କିଛି ନାହିଁ ସେଥିରେ କୌଣସି ସୁଖ ନାହିଁ କିନ୍ତୁ ସେଟା ଗୋଟେ ସୁଖ ଭଳି ଏମିତି ତାକୁ ମାୟା ତିଆରି କରିଦେଇଛି ଏଟାର ଆରମ୍ଭ କାମନାଟା ସେ କହିଲେ ନା ଉର୍ଜିତା କହୁଛି ଧାନ୍ୟା ପ୍ରାୟ ବିଜା ନ ମରିଆ ବେଶୀ ଦିଅ କାମ କମା କାମାୟ କଳ୍ପତେ କ'ଣ ଏଇ କାମନାଟାକୁ ଏ କାମନା ଷ୍ଟାର୍ଟିଂ ହେଉଛି ଏଥିରୁ ସେଥିପାଇଁ ଯୌନ ସ୍ୱରରୁ କୁହାଯାଉଛି ସ୍ୱରଟା ଏଇ ସେ ପୁରୁଷ ସ୍ତ୍ରୀର ସହବାସରୁ ମିଳିଛି ପ୍ରତ୍ୟେକ ଜୀବ ଦେଖ ପ୍ରତ୍ୟେକ ଜୀବ ଆଉ ଗୋଟେ ଜୀବକୁ ଦେଖିବ ମାନେ ତାର ଭାବନା ଗୁଡ଼ାକ ସେମିତି ଆସିବ ଲିଙ୍ଗ ସ୍ୱର ତାକୁ କୁହାଯାଏ ତାର ଷ୍ଟାର୍ଟିଂଟା ହେଉଛି ଏଇ ଲଷ୍ଟରୁ ସେକ୍ସ ଲାଇଫ୍ ଏଇଟା ଷ୍ଟାର୍ଟିଂ ଅଫ୍ ଆୱର୍ ସଫରିଂ ଦିସ୍ ଡିଜାୟାର ଫର୍ ଅଲ୍ ଲିଭିଂ ଏଣ୍ଟିଟିଜ୍ ଯେତେ ଜୀବ ଅଛନ୍ତି ସମସ୍ତଙ୍କ ପାଇଁ ଏଇଟା ଗ୍ରସ୍ ଆଉ ଏଇଟା ସୂକ୍ଷ୍ମ ହେଇ 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 ଜଣେ ଆକୁ ଛାଡ଼ିଦେବ ସେ କହିବ ମୋର ଆଉ ଲସ୍ ସେ ଲସ୍ଟକୁ ପାର କରିଯିବ ଲାଷ୍ଟ ଯାଇ କେଉଁଠି ପଡ଼ିବ ନେମ୍ ଫେମ୍ ପ୍ରେଷ୍ଟିଜ୍ ଆଡ୍ରେସନ୍ ସେଟା ବି ଲସ୍ଟ କାମର ଗୋଟେ ସୂକ୍ଷ୍ମ ଫର୍ମ ହେଲା ଲାଭ ପୂଜା ପ୍ରତିଷ୍ଠା ଏଠି ଯେମିତି ଗୋଟେ ପୁରୁଷ ସ୍ତ୍ରୀ ବା ଅପୋଜିଟ୍ ଯାହା କୁହନ୍ତି, ହଁ ପୁରୁଷ ସ୍ତ୍ରୀ ଯେଭଳି ପରସ୍ପର ଗୋଟେ ଦୃଢ଼ ଆକର୍ଷଣ ରହିକି କଷ୍ଟ ପାଆନ୍ତି, ସେଭଳିଆ ଲାଭ ପୂଜା ପ୍ରତିଷ୍ଠାରେ ତାଠୁ ଭୟଙ୍କର ରୂପ ହେଇଯିବ। ଏଠି ଏଠି ଯଦି ଦେଖୁନା ସେ ତାର କାମନା ପୂର୍ତ୍ତି ହେଲେ ତାକୁ ମର୍ଡର କରିଦେଉଛି, ଯିବୁ ପ୍ରତିଷ୍ଠାରେ ସେ ମର୍ଡର କରିଦେବେ ନା, ସେ ମୋ ପୋଷ୍ଟ ଚାହୁଁଛି ସେ ଏହା କରୁଛି ମାରିଦେବା, ସେଇଟା ଲଷ୍ଟ, ସେଇଟା ସଟଲ ଫର୍ମଟା, ସେଇଟା ହଉଛି ମାୟାର ଲାଷ୍ଟ ପ୍ରବୋଧ, ଲାଷ୍ଟ ସ୍ନେହାର ଶେଷ ଜନ୍ତା ପ୍ରତିଷ୍ଠା, ସେଇଟା ବି ଲଷ୍ଟଟା, ସେଟା ଲଷ୍ଟର ଫାଇନାଲ ଫର୍ମ ଯାହା କୁହାଯାଏ, ସେଟା ପ୍ରତି ସୂକ୍ଷ୍ମ ଫର୍ମଟା ଲଷ୍ଟ, ଆଉ ଏଇ ଗ୍ରସ୍ ଫର୍ମ ହଉଛି ଏଇଟା। କାରଣ ଏଇଟା ଏଇଟା ଏଭଳି ଭାବରେ ଜୀବକୁ ତିଆରି କରାଯାଇଛି ବା ଜୀବର ଯେଉଁ ଲିଙ୍ଗ ଶରୀର ମିଳିଛି ସେଥିରୁ ସେ କେବେ ମୁକ୍ତ ହେଇପାରିବେ, ସେଟା ଲଷ୍ଟଟା ବିଭିନ୍ନ ରୂପ ଧରେ। ଯେମିତି ଜଣଙ୍କର ପୁତ୍ର ହେଲା, ଏଟା ମାନେ ଏଇଟା ଘୃଣାର ବିଷୟ ନୁହେଁ, ଏଇଟା ସତ୍ୟ ବିଷୟ। ଗୋଟେ ଗୋଟେ ପିଲା ହେଇଗଲା, ପିଲା ପଢ଼ିଗଲା ପରେ ତାଙ୍କ ସ୍ୱାମୀ ସ୍ତ୍ରୀର ଆକର୍ଷଣ ନଥାଇପାରେ, ତାଙ୍କର ଦୈହିକ ଆକର୍ଷଣ ନଥାଇପାରେ, ସେ ଲଷ୍ଟଟା ବର୍ତ୍ତମାନ ପୁଅ ଆଗକୁ ପଳେଇଗଲା, ସେ ପୁଅଟା କାହାର, ମୋ ସ୍ତ୍ରୀର, ମୋର, ସେଟା ଭୋଗ ବୁଦ୍ଧି ନ ରହିଲେ ବି ସେ ଲଷ୍ଟ ସ୍ୱାମୀ ସ୍ତ୍ରୀର ଯେତିକି ଦୁଃଖ ହଉଥିଲା ତାଙ୍କର ଏଇ ଭୋଗ କରିବା ପାଇଁ ଯେତିକି ଦୁଃଖ ଭୋଗୁଥିଲେ, ବର୍ତ୍ତମାନ ପୁତ୍ର ଚିନ୍ତାରେ ସେତିକି ଦୁଃଖ ଭୋଗିଏ। ସେଥିରେ ପ୍ରବାଦ କୁହନ୍ତି ନା, ମାନେ ସେକ୍ସ ଆଉ ସେକ୍ସ ପ୍ରଡକ୍ଟ ଏଟା ତୁମର ସବୁବେଳେ ହୋଲ୍ ଲାଇଫରେ ଗୋଟେ ଜବ୍, ଆଇଦର ୟୁ ହାଭ୍ ଟୁ ଆଟାଚ୍ ୱିଥ୍ ସେକ୍ସ ଆର୍ ସେକ୍ସ ପ୍ରଡକ୍ଟ, ଦିସ୍ ଇଜ୍ ଲାଇଫ୍, ଥ୍ରୀ ତୁମେ ହେଇପାରିବନି। ଯେଉଁ ଯେମିତି କହୁଛି ମୁଁ ବିବାହ ବିବାହବି, ତୁମେ ବିବାହ ଯାଅ, କିଛି ଅସୁବିଧା ନାହିଁ। ବିବାହ ହେବା ପୂର୍ବରୁ ତୁମକୁ ଯେତିକି କଷ୍ଟ ହେଉଛି, ବିବାହ ହେବା ପରେ ବି ସେତିକି କଷ୍ଟ ହେବ, କାରଣ ବିବାହ ହେବା ପାଇଁ ତୁମେ ଯେଉଁ ଡିଜାର ଆସୁଛି, ବିବାହ ହେଲା ବିବାହ ହେଇସାରିଲା ପରେ ତାର ଡିଜାରଟା ଆହୁରି ଅଧିକା ହେବ। କ'ଣ ଡିଜାର ଆସିବ, ପୁତ୍ର କନ୍ୟା, ତାଙ୍କୁ ମେଣ୍ଟେନାନ୍ସ କରିବା, ତାଙ୍କୁ ସେଟଅପ୍ କରିବା, ସବୁ ହେବ। ତ ଭଗବାନ ସୃଷ୍ଟି କରିଛନ୍ତି ଜୀବଟାକୁ, କାହିଁକି ସେ ତ ଅସଞ୍ଜତ ଜୀବଟା ନା, ସେ ଯୋଗାରୁ ଅବସ୍ଥାକୁ ଯାଇପାରିବନି, ଠିକ ଅଛି ତୁମେ ଯାଅ, ଦୂରାଚାରି କାହିଁକି ହବ, ଏଇଟା ଶରୀରଟା କେବଳ ଗୋଟେ ଶରୀର, ଇନ୍ଦ୍ରିୟ, ଏମାନଙ୍କ ପାଇଁ ହିଁ ଏସବୁ ବ୍ୟବସ୍ଥା କରାହେଇଛି, ଆଉ ସେଟାକୁ ଭାଜିବାର ଅଛି। ଯଦି ଆମେ ଏଇ କାମନାଟାକୁ ନ ଭାଜିପାରିଲେ ଗଲା, ଏଇଟା ଗୋଟେ ବୀଜ, କାମ ବୀଜ, ଭକ୍ତି ବୀଜ ଯେଭଳି ଗୋଟେ ସେଭଳି କାମ ବୀଜ, ଏ କାମ ବୀଜ ରୋପଣ ହେଇକି ଆସୁଛି, ଯେମିତି ହାଇବ୍ରିଡ୍ ସବୁ ଦେଖୁନା ବୀଜ ଗୁଡ଼ାକ ସବୁ ହାଇବ୍ରିଡ୍ କରିଦିଆହଉଛି, ସେଭଳିଆ କେତେ ପିତା ମାତାର ଭାବନାକୁ ନେଇକି ଆମର କାମନାକୁ ନେଇକି ଆମେ ଜନ୍ମ ହେଇଛେ, କିଛି କହିହବ ଆମର ଜନ୍ମର କ'ଣ ଗୋଟେ ଇତିହାସକୁ ଆମେ କିଛି କହିପାରିବା, କେଉଁ ଶରୀର କେଉଁଠି କ'ଣ, ଏଇ ଯେମିତି ଦେଖିଛ ଏଇ ଯେଉଁ ବେଙ୍ଗ ଗୁଡ଼ା ଦେଖିଛ, ବେଙ୍ଗ କି ବେଙ୍ଗ କୁହନ୍ତୁ ତାକୁ, ନାଇଁ ନା ବ୍ରାହ୍ମଣୀ ବେଙ୍ଗ ନୁହେଁ, କାଠ ବେଙ୍ଗ, ଏଇ ଯେଉଁ କାଠ ବେଙ୍ଗ ନୁହେଁ, ଏଇ ଯେଉଁଗୁଡ଼ାକ ଆମ ଘର ଭିତରେ ରୁହନ୍ତି ସାଧାରଣ ବେଙ୍ଗଗୁଡ଼ାକ, ଯେଉଁଟା ଯେଉଁ ବୁଗାନ୍ତି, ସେ ଜନ୍ମ ଗୋଟେ ଦେଖିବ। ସେ ମୁଁ ଥରେ ହୋମିଓପାତି ଡକ୍ଟର କତି ଯାଇଥିଲି, ଗୋଟେ ମୋର ହୋମିଓପାତି ତ ମୋର ସବୁବେଳେ ଯାଏ, ସେ ପେଟ ପେଟ ପାଇଁ ତାଙ୍କ ଜଣ ଥିଲା ବେଳେ ସେ ଅଲ୍ଟର କାମ ହଉଥାଏ, ବୁଢ଼ା ଲୋକ ସେ କାଲକାଟାରେ ପାଠ ପଢ଼ୁଥିଲେ, ତାଙ୍କ କତି ଯାଇଥିଲି, ସେଠି ସିଏ ତାର ବହି ଗୁଡ଼ାକ ମୁଁ ଖେଳେଇକି ଦେଖୁଥିଲି, ତା ବହି ଗୁଡ଼ାକ ସବୁ ମୁଁ ଖେଳେଇକି ଦେଖୁଥିଲି, ଯୁଆଡ଼େ ଯିବି ଖାଲି ଦେଖେ, ସେତେବେଳେ ବହୁତ ଷ୍ଟଡି ମେଣ୍ଟାଲିଟି ମୋର, ଯେଉଁଠି ଯାଏ ଇନକ୍ୱାରି ମେଣ୍ଟାଲିଟି, ଏବେ ସବୁ ବୟସ ହେଇଗଲା ଆଉ ସେଇଟା ମୁଣ୍ଡରେ କିଛି ପଶୁନି। ତା ବହି ଖେଳେଇଲେ ସେ ତାର ଗଲା, ତାର ଜଳଖିଆ ଖାଇକି ଆସିଲେ, ମୁଁ ଦେଖିଲି ତା ଟେବୁଲ ଉପରେ ସବୁ ବହି ପଡ଼ିଛି, ସେ ବହିଗୁଡ଼ା ସବୁ ଦେଖୁଥିଲି, ସେ ବହିରେ ସେ ଲେଖା ହେଇଛନ୍ତି, ମୁଁ ଦେଖୁଥିଲି କେଉଁ ରୋଗୀ ପାଇଁ କ'ଣ କରାଯିବ, କେଉଁ ଔଷଧ ଦିଆଯିବ, କେଉଁଥିରେ ଏଇ ଜିନିଷଟା ସବୁ ତିଆରି ହେଇଛି, ହୋମିଓପାତିକ ଜିନିଷଟା ସବୁ କେଉଁଥିରେ ତିଆରି କରାହେଇଛି, ଆଉ ସେଗୁଡ଼ାକ ସବୁ ମୁଁ ଦେଖୁଥିଲି। ଯେମିତି ସେଇଠୁ ମୁଁ ଶିଖିଲି ଏଇ ଯେଉଁ ବେଙ୍ଗମାନେ ଏମାନେ ସବୁଠୁ ଅଧିକ କାମୀ, ଯେଉଁ ପୁରୁଷ ଗୁଡ଼ାକ ପୁରା ପାଗଳ ହେଇଯାନ୍ତି ବା ଗୋଟେ ନାରୀ ଗୁଡ଼ାକ ପାଗଳ ହେଇଯାନ୍ତି, ତାଙ୍କ ପାଖରୁ ଅଣା ହେଇଛି ସେ ଔଷଧଟାକୁ, ସେଇଟାକୁ ଦିଆଯିବ, ତାଠୁ କ'ଣ ସେମିତି ସେ ଲେଖିଥିଲା ସେମିତି। ମାନେ ମଣିଷର ଏଇ ଯେଉଁ ଷ୍ଟାର୍ଟିଂ ହଉଛି ଏ ଲିଙ୍ଗ ଶରୀରରୁ, ତାର ସବୁ ଭାବନା ଗୁଡ଼ାକ ଷ୍ଟାର୍ଟିଂ ହଉଛି ଲିଙ୍ଗ ଶରୀରରୁ। ଇଏ ଯେତେ ଧର୍ମକୁ ଭୁଲିବ, ତାର ଆହାର ପରିଚର୍ଯ୍ୟା, ତାର ଜୀବନର ଯାହା କୁହନ୍ତି ଆମର ଯେତିକି ମାନେ ରହିଛି ନିୟମ ଗୁଡ଼ିକ ଭୁଲିବ, ତାର ସେ କାମନାଟା ବୃଦ୍ଧି ହେଇକା ଯିବ। ଏଇଟା ମେସିନ୍ ପୁରା ଗୋଟେ ଯନ୍ତ୍ର ଗୁଡ଼ାହାଡ଼ି ମାୟା, ତୁମେ ତାକୁ ଟିକିଏ ଏପଟ ସେପଟ କରିଦେଲା ମାନେ ସାଙ୍ଗେ ସାଙ୍ଗେ ତମ ଭାବନାକୁ ଭୁଲିଦେବ, ସେଇଟା ବିଭିନ୍ନ ଦିଗକୁ ନେଇଯିବ। ଏଇସବୁ ଯେମିତି ଧନ, ଏଇଟା ଗୋଟେ କାମନା, ଇଏ ଗୋଟେ ପାଗଳ ଆମେ ପୁରା ମ୍ୟାଡନେସ୍, ସେ ଖାଇବେନି, ସ୍ତ୍ରୀକୁ ମୁହଁକୁ ବି ଦେଖିବେନି, ଜଣେ ଯେମିତି ଗୋଟେ ସ୍ତ୍ରୀ ପାଇଁ ପାଗଳ ହଉଛି ସେ ସ୍ତ୍ରୀ ପାଗଳ, ଆଉ ଧନ ପାଗଳ ବି ଗୋଟେ ଅଛନ୍ତି। ଧନ ପାଗଳ କ'ଣ, ସେ ସ୍ତ୍ରୀ ଛୁଆ ପିଲା କିଛି ଦେଖିବେନି, ତାର ସକାଳୁ ଉଠିବ ଚାଲିବ, ପାଠ ପଢ଼ିବା ପାଗଳ ଅଛନ୍ତି, କଣ ସେ ତାପରେ ବୁଝୁଛ କି ପାଠ ପଢ଼ିବା ପାଗଳ ଅଛନ୍ତି ସବୁ? ସେ ସ୍ତ୍ରୀ ଛୁଆ ପିଲାଙ୍କୁ କିଛି ମୁଁ ରିସର୍ଚ୍ଚ କରୁଛି, ମୋ ପାଖକୁ ଆସିବନି, ସେ ସ୍ତ୍ରୀ ଛୁଆ ପିଲାଙ୍କୁ ସେ ଗୋଟେ ବାବାଜୀ, ସେ ଗୋଟେ ପାଗଳ, ତାଙ୍କର କାମ ନାହାନ୍ତିକା ପାଠ ପଢ଼ିବା ମାନେ ସେ ସ୍ତ୍ରୀ ମତେ ଡିଷ୍ଟର୍ବ କରେନି, ଯାଅ କାହାର କେତେ ପ୍ରକାର କାମ ନା, ଆମେ ସବୁ ସେଇ ଶରୀରରେ ସବୁ ଧରଧରି 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 କେତେ ଜନ୍ମ କେତେ ଜୀବ ପରେ ଏଠିକି ଆସି ପହଞ୍ଚେ। ଆଉ ଭଗବାନ କହୁଛନ୍ତି ଏଇଟା ମୋ ଅର୍ଚ୍ଚନରେ କେବଳ ଭାଜିପାରିବ, ଏଇଟା ଗୋଟେ ରାମ ଚାନ୍ସ ନା, ଭକ୍ତିରେ ଗୋଟେ କେତେ ମହାନ ଜିନିଷ, ଏଇଟା କେବଳ ଯଦି ଆମର କି ସମାଧାନ ଏଇଥିରେ ହବ, କେବଳ ସ୍ତ୍ରୀ ପୁରୁଷ ଆକର୍ଷଣ ନୁହେଁ, ଯେତେ ପ୍ରକାର ସମସ୍ୟା ରହିଛି ଜୀବନରେ ସବୁ ଏଇଥିରେ ଯିବ, କାରଣ ସବୁ ତ ସେ କାମର ନା, ଅବିଦ୍ୟା କାମ କର୍ମ ବି ଭବେଅସ୍ମିନ୍ କ୍ଲିଶ୍ୟମାନ ଅବିଦ୍ୟା କାମ କର୍ମ। ଏ ଭବସାଗରରେ ଆମେ ଯେଉଁ କ୍ଲିଶ୍ୟମାନ କଷ୍ଟ ପାଉଛେ କେବଳ ଅବିଦ୍ୟା ଯୋଗୁଁ, ଅବିଦ୍ୟା କଣ, ଶରୀରଟାକୁ ଆତ୍ମଜ୍ଞାନ କରିଦେଇଛି, ସେଥିପାଇଁ କାମନା ଆସୁଛି। କାମନାର କୋଉଠୁ ଆସିଲା, ଅବିଦ୍ୟା, ତାପରେ କାମ, ତତ କର୍ମ। କାମନା ଆସିଲା ମାନେ କର୍ମ କରିବ, ଆଉ କେତେ ପ୍ରକାର ସମସ୍ୟା ଦେଇକି ଆମେ ଆସିଛେ। ଭଗବାନ ଏଠି କହୁଛନ୍ତି ଭକ୍ତିଟା କେତେ ମହାନ, ଚକ୍ରବର୍ତ୍ତୀ କିନ୍ତୁ ଅର୍ଥ କେତେ ସୁନ୍ଦର ଭାବରେ ଭକ୍ତି ପରା ଅର୍ଥ କରିଛନ୍ତି ନା, ଆମ କେତେ ସାଧକ ମାନଙ୍କୁ କେତେ ଭରସା ଦଉଛନ୍ତି ସେ। ଯଚ୍ଚ କୋଚିତ କଂ ମଦର୍ଚ୍ଚନ ସକୈତବତ୍ୱାତ୍, ଯଦି କେହି ବି ସକୈତବ କପଟ ହେଇକି ଅର୍ଚ୍ଚନ କରୁଛି, ମାନେ ଅର୍ଚ୍ଚନଟା ସେ କରୁଛି ଭଗବାନଙ୍କୁ ପୂଜା ସେବା କରୁଛି, ତାର କପଟା ଟିକେ ରହିଛି, ମାନେ କଣ ଶୁଦ୍ଧ ଭାବରେ କରିପାରୁନି, ମୋର କପଟ ଅର୍ଚ୍ଚନ ବି କହୁଛନ୍ତି, ତଦପି ମୟା ସାଦଗୁଣ୍ୟତା ସତ୍ୟ ବ୍ୟବହୃତୁ, ମୋର ଗୁଣ ଅଛି ନା, ମୋ ଗୁଣ ମୁଁ ଦେଇଦେବି। ଚକ୍ରବାଦ ଅର୍ଥ ଅଲଗା, ଚକ୍ରବାଦ ସବୁବେଳେ ସାଧକକୁ କେବେ ନିରାଶ କରିନାହାନ୍ତି, ସେ ଜଣେ ଆଚାର୍ଯ୍ୟ ସବୁବେଳେ ସାଧକଙ୍କୁ ଦେଇଛନ୍ତି ନା ଭକ୍ତି ମହା, ତାଙ୍କ ଦୃଷ୍ଟିରେ ଭକ୍ତିରେ ଯିଏ ଲାଗିକି ରହିଛି, ଯେମିତି ପ୍ରଭୁପାଦଙ୍କ ଦୃଷ୍ଟିଟା ବହୁତ ବଡ ମହାନ, ସେ ଯାହାକୁ ଦେଖୁଥିଲେ କହୁଥିଲେ ଚାଣ୍ଟିଂ କରୁଥିଲେ ଏମାନେ ପ୍ୟୁର ଡିଭୋଟିସ୍, ପ୍ରଭୁମାନେ ପ୍ୟୁର ଡିଭୋଟିସ୍, କାରଣ ତାଙ୍କ ଭିଜନଟା ସେୟା, ଯିଏ ହରିନାମ କରୁଛି ସେ ପ୍ୟୁର, ଯିଏ ଯେଉଁ ସ୍ତରରେ ସେ ସ୍ତର ଦେଖିବା ଆମେ କଣ କହିବା, ସେ ଆଉ ଖୋଜୁନଥିଲେ ପ୍ରଭୁପାଦ କହୁନଥିଲେ ଇଏ ପ୍ୟୁର ହେଲାନି ଇଏ ପ୍ୟୁର ନ ହେଲା, ପ୍ରଭୁନାରାୟଣ ତ ପ୍ୟୁର ହେଇଯିବ, ହରିନାମଙ୍କର ଉତ୍ସାହ ଦେଇ କରୁନଥିଲେ, ତାଙ୍କର ହରିନାମ ପ୍ରଭୁଙ୍କ ପ୍ରତି ସେତିକି ବିଶ୍ୱାସ ଥିଲା, ଯିଏ ଯେଉଁ ସ୍ତରରେ ସେ ସେତିକି ସ୍ତରରେ ବିଶ୍ୱାସ କରିବ। ଚକ୍ରପଦଙ୍କର ସବୁବେଳେ ଏଇ ଜିନିଷ, ସେ କେବେ ଭକ୍ତିକୁ ଅଲଗା ଚାଲିଛି, ମାନେ କଡ଼ା ଜିନିଷ ଲେଖିବେ ସବୁ ଜିନିଷ ଲେଖିବେ, ସେ ସବୁ ଜିନିଷ ଲେଖିଛନ୍ତି, କିନ୍ତୁ ସାଧକୁ କେବେ ନିରାଶ କରିନାହାନ୍ତି, କାରଣ ତାଙ୍କ ଦୃଷ୍ଟିରେ ଭକ୍ତି, ସେଥିପାଇଁ ସେ କର୍ମଫଳକୁ ବେଶୀ ମାନନ୍ତିନି, ଯୋଉଠି ଆସିବ ସେଠି କହିବେ, କହିବେ ନା 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 ଏ ଦେବତାମାନେ କାଳ କର୍ମ ଏମାନଙ୍କର ଶକ୍ତି ନାହିଁ ଗୋଟେ ଭକ୍ତକୁ ଦଣ୍ଡ ଦେବା ପାଇଁ। ସବୁ ଆଚାର୍ଯ୍ୟ ଭଗବାନ ସହିତ ସମସ୍ତେ ମାନିଛନ୍ତି, କିନ୍ତୁ ସିଏ କହିବେ ନା ମୋତେ ଭଲ ଲାଗୁନି, ମୁଁ ଏଇଟା ମାନିବିନି, କାହିଁକି ନା ଭକ୍ତି ଦେବୀ ମହାରାଣୀ, ସେ ମହାରାଣୀ ନା, ସିଏ ଯାହା ହୃଦୟରେ ତାଙ୍କୁ ଯିଏ ଆଶ୍ରୟ କରୁଛି, ଏ ଚାକିରୀ ଗୁଡ଼ା କ'ଣ କରିବେ, ତାଙ୍କର ହାସାଏ ଭଳିଆ, ତାଙ୍କର ଯେଉଁ କାଳ କର୍ମ ମାୟା ଗୁଣ ଆକୁ ଚାକିରାଣୀ କୁହନି, ସିଏ ତାଙ୍କ ଭାଷା ଗୁଡ଼ା ମା ତ ମାନେ କୁଆଡ଼େ କେତେ ପଢ଼ିଛି ବୋଲି ସିଷ୍ଟମେଟିକାଲ ତାକୁ ସବୁ ପଢ଼ିନି, ସେତେବେଳେ ଅଳ୍ପ ସମୟ ଭିତରେ ବେଶୀ ପଢ଼ିଲି, ଏତେ ନୋଟ୍ସ ବି କରିପାରେ, ଖାଲି ଯାହା ଭଗବାନ ଗୁରୁଙ୍କର ଶକ୍ତି ଗୋଟେ ଥିଲା ବୈଷ୍ଣବମାନଙ୍କର କୃପାରୁ, ଖାଲି ଗୋଟେ ମନ ରହିଛି ଏଇଟା ଏଇଠି ପଡ଼ିଛି ଏଇଟା ଏଇଠି ପଡ଼ିଛି, ନାଇଁ ତାଙ୍କ ଟୀକା ଏତେ ସୁନ୍ଦର, ପୁରା ଗୋଟେ ରସମୟ ଜିନିଷ ସେ ଲେଖିଛନ୍ତି, କେଉଁଠି କେତେବେଳେ କେଉଁଠି ପଢା ହେଇଛି ସେଇଟା ସବୁ ମନରେ ଅଛି, ତାଙ୍କୁ ଦୟାରୁ ଆସୁଛି ଚକ୍ରପା, ସେଇଟା କହିଛନ୍ତି ଚାକରାଣୀ ମାନେ କ'ଣ କରିବ, ମୁଁ ଭକ୍ତି ଦେବୀ ହେଲେ ମହାରାଣୀ, ସିଏ ମହାରାଣୀ ପାଖରେ ଚାକରାଣୀ କ'ଣ କହିବ, ମହାରାଣୀ ଯାହା କହିବ ଚାକରାଣୀ ସେୟା କରିବ, ସେଥିପାଇଁ ସେ କାଳ କର୍ମ କେହି ମାନନ୍ତିନି, ଭକ୍ତ ସ୍ୱର ଛାଡ଼ୁଛି ସେ ମାନିବନି, କହିଲା ନା ସେ ସ୍ୱର କିଛି ନୁହେଁ, ସେଟା ଉତ୍କ୍ରାନ୍ତ ଦ୍ରଷ୍ଟା ଆଇବ, ଆମେ ପଢ଼ୁଥିଲୁ କାଲି ସାପର ଦାନ୍ତ ନାହିଁ, ସେ ସେ ଦଂଶନ କରୁଛି, କରୁଥାଉ କ'ଣଟା ହେଲା, ସେ ରକ୍ତ ଭଳିଆ ଦେଖା ହବ ସେମିତି, ତାର କିଛି ହବ, ସେ ମରିବନି ସେଥିରେ କିଛି, ଏ ରୋଗ ଶୋକକୁ ସେ ମାନନ୍ତିନି, ସେ କହିବେ ନା ଭକ୍ତର ଏଇଟା କିଛି ନାହିଁ, ଏଗୁଡ଼ା ଖାଲି ଦେଖାଯାଉଛି ସଂସାରକୁ, ସେ ତା ଭିତରେ ସେ ଦିବସର ପାଇଗଲାଣି, ସବୁବେଳେ ସେ ଭରସା ଦିଅନ୍ତି, ଆଉ ଇଏ ସତ୍ୟ ତାଙ୍କ ଦୃଷ୍ଟିରେ ଭକ୍ତି ମହାନ, କାଳକର୍ମ କ'ଣ କରିବେ, ସେ କହିବେ ଆଉ ତାର ଭକ୍ତ କାହିଁକି ଦୁଃଖ ଭୋଗୁଛି, ସେ କହିବେ ଏଇଟା ନାମ ଅପରାଧ, ସେବା ଅପରାଧ, ବୈଷ୍ଣବ ଅପରାଧ, କାଳକର୍ମ ଦଣ୍ଡ ଦେଇପାରିବେନି, ସେ କହିବେ ନାଇଁ ଭକ୍ତିଟା ଭକ୍ତାନ ଭକ୍ତି ଯିଏ ଭକ୍ତିଙ୍କୁ ଆଶ୍ରୟ କଲା ତାଙ୍କ ଉପରେ ଆସି କାଳକର୍ମ ଇଏ କରିବ, ସବୁ ଆଚାର୍ଯ୍ୟ ମାନେ ମାନିଛନ୍ତି, କିନ୍ତୁ ସିଏ ହେଲେ ମାନେ ତାଙ୍କର ଭକ୍ତି ଦେବୀଙ୍କୁ ଏତେ ମହାନ କରନ୍ତି, ସେ କେତେବେଳେ ହେଲେ ସିଆଡ଼କୁ ନେବେନି, ସିଏ ହେଲେ ଅଲଗା ଆଚାର୍ଯ୍ୟ, ଏଠି ଯେମିତି ସେମିତି କହୁଛନ୍ତି, ଏ ଶବ୍ଦଟା କଣ ରହିଲା, ନ ମୟା ବେଶିତମ ଧିଆ ମରିଆ ବେଶିତମ ଧିଆ, ଯିଏ ଯାହା ମୋର ଯିଏ ଆବେଶ ହେଇଛନ୍ତି, ଯାହାର ବୁଦ୍ଧିଟା ମୋ ପ୍ରତି ରହିଛି ମର୍ଯ୍ୟାବେଶ, କାମ କମାଏ କଳ୍ପତେ, ତାର କାମନାଟା ଆଉ କେବେ ଉଜ୍ଜୀବିତ ହବନି। ଯେମିତି ଉଦାହରଣ ଦଉଛନ୍ତି, ଧାନଟାକୁ ଭାଜିଦେଲେ ବା ସିଦ୍ଧ କରିଦେଲେ ଆଉ କଣ ହବ, ବୀଜ ହବନି। ଏଠି ମର୍ଯ୍ୟାବେଶିତ କହିଛନ୍ତି ଆବେଶ ରହିବାର ଅଛି, କିନ୍ତୁ ଚକ୍ରବାସୀ ସେ କଥା କହୁନାହାନ୍ତି। ସେ ଏତେ ଏତେ ସୁନ୍ଦର ଭକ୍ତିକୁ ଭଲ ପାଆନ୍ତି, ଯଚ କ୍ୱଚିତ ମଦାର୍ଚ୍ଚନମ ସହକୈତ ବତ୍ୱାତ୍ ଅସତ୍ୟମ ଅଯଥାର୍ଥମ। କୈତବରେ ସେ କରୁଛି ନା, ତାର ଗୋଟେ ଲୋକ ଦେଖାଣିଆ ହଉ, ମାନେ ଯେମିତି ସେ କରୁ, ତାର କିଛି କପଟ ରହିଛି, ଦୋଷ ଦୁର୍ବଳତା ରହିଛି, ତଥାପି ମୟା ସଦ୍ଗୁଣ୍ୟତା ସତ୍ୟମ ଏବଂ ଭବର୍ତ୍ତମ, ମୋର ସଦ୍ଗୁଣ ମୁଁ ଦେଇଦିଏ, ସେ ମୋର ସେବା କରୁଛି ନା, ତାକୁ ମୁଁ ସତ୍ୟ କରିଦିଏ। ସେଟା ଅସତ୍ୟ ଅଯଥାର୍ଥ, କାରଣ କପଟ ତାର ରହିଛି, ସେ କରୁଛି ମୋତେ, କିନ୍ତୁ ମୁଁ ତାକୁ କରିଦେବି। ଭବିତୁମ ଅହମ ଏବ କର୍ତ୍ତୁମ ଶକ୍ୟତେ, ମୁଁ କରିବାକୁ ସମର୍ଥ। ସିଏ ସେଥିପାଇଁ ଚକ୍ରବାଦଙ୍କ କମେଣ୍ଟ ଯେ ପଢ଼ିଦେବ, ସେ କେବେ ଭକ୍ତି ଛାଡ଼ିବେନି, ସେ କେବଳ ସେ ଭଗବାନଙ୍କୁ ଆଶ୍ରୟ କରିକି ରହିବ। ପ୍ରଭୁ ଆପଣ, ମୋତେ ବିଶ୍ୱାସ ଲାଗୁଛି ଆପଣ ଯେଉଁଦିନ ହେଲେ କୃପା କରିବେ, ମୁଁ କାମ ହେଇପାରେ, କ୍ରୋଧି ହେଇପାରେ, ଲୋଭି ହେଇପାରେ, ମୋ ହୀନ ବ୍ୟକ୍ତି ହେଇପାରେ, କିନ୍ତୁ ଆପଣଙ୍କର ଏତେ ଗୋଟେ ଗୁଣ ଅଛି, ଆପଣ ସାତଗୁଣ୍ୟ, ଆପଣଙ୍କ ଗୁଣରେ ଆପଣ ଗୁଣି କରିଦେବେ। ବଡ଼ ଲୋକ ଓଡ଼ିଆରେ ଗୋଟେ ନାହିଁ, ବଡ଼ ଲୋକ ହବ ନା ବଡ଼ ଲୋକ ପାଖରେ ଥିବ, କଣ ହବ ତୁମେ, ବଡ଼ ଭକ୍ତ ହବ ନା ବଡ଼ ଭକ୍ତ ପାଖରେ ରହିବ, ଆମେ କୋଉଟା ହବା, ଭାବିଲେ ବଡ଼ ଭକ୍ତ ହେଇଯିବ, ଶୁଦ୍ଧ ଭକ୍ତ ହବ ନା ଶୁଦ୍ଧ ଭକ୍ତ ପାଖରେ ରହିବ, କୋଉଟା ହବ, ଶୁଦ୍ଧ ଭକ୍ତ ତ ହେଇପାରିବେନି, ଯଦି ନ ହେଇପାରିଲେ ଶୁଦ୍ଧ ଭକ୍ତ ପାଖରେ ରହିବା, ଆମେ ଆଶ୍ରୟ ରହିବା, ପ୍ରଭୁଙ୍କ ଆଶ୍ରୟ ରହିବା, ବଡ଼ ହବ ନା ବଡ଼ ଲୋକ ପାଖରେ ରହ, ଛାଡ଼ନି କି ଦିଟା ଭିତରେ କୋଉଟା ଛାଡ଼ୁନି, ବଡ଼ ହେଇପାରୁନ ବଡ଼ ଲୋକ ପାଖରେ ରହ, ଭକ୍ତି ଭିତରେ ଲାଷ୍ଟ ଜିନିଷ ସେ କରୁଛନ୍ତି ଆଉ। ଅହମ ଏବେ କର୍ତ୍ତୁମ ଶକ୍ୟତେ, ଅସତ୍ୟ ଅଯଥା ଯୋଉଟା ମୋର ସେ କପଟି ଲୋକଟା ସେ ସେବା କରୁଛି ବା ତାର ଅଲଗା ଇତର ବାସନା ନେଇକି ସେ ମୋର ଅର୍ଚ୍ଚନା କରୁଛି, କିନ୍ତୁ ମୋର ସଦ୍ଗୁଣ ଅଛି, ମୋ ସଦ୍ଗୁଣରେ ମୁଁ ତାଙ୍କୁ କଣ କରିବି, ସତ୍ୟ କରିଦେଇପାରିବି, ଏଟା ମୋର ଗୁଣ। କେତେ ଚୋର, କେତେ ଇତିହାସ ଗୁଡା ସବୁ ନାହିଁ, ଚୋର କେତେ ଚୋରଙ୍କର କେତେ କଣଙ୍କର ସବୁ ଅଛି, ଆଉ ମୁଁ ପଢୁଥିଲି ଆଗରୁ ଗୋଟେ ବହୁତ ବଡ଼ ଷ୍ଟୋରି ସେଟା ଥିଲା, ମାନେ କୃଷ୍ଣ ତାକୁ ଦେଖା କରିବାକୁ, ସେ ଚୋରଟା ଯାଇଛି ବୃନ୍ଦାବନକୁ, ମାନେ ସେଟା ନୁହେଁ ଯୋଉଟା ଯମୁନା କୂଳ, ସେଟା ନୁହେଁ ଆଉ ଗୋଟେ, ଆଉ ସେ ଯାଇକି ବସି କାନ୍ଦିବ, କୃଷ୍ଣ ଗାଈ ଚରିବାକୁ ଆସିଲା ତାକୁ ଦେଖା ହବ, ସେ ଦେଖିପାରିବେ କୃଷ୍ଣ କେତେବେଳେ କେତେ ଚୋରଙ୍କର ଷ୍ଟୋରି ଖାଲି 20-30 ପଢିଥିଲି, ସେ ସବୁ କୁଆଡ଼େ ତାକୁ ସେତେବେଳେ ତ ନୋଟ୍ କରିବାକୁ ସେମାନେ, ଏଣେ ପଢିକି ଯିବି, ଏଣେ ପ୍ରବଚନ ଦେବି, ଏଠୁ ଆଇଲୁ ଆଉ ଗୋଟେ ପ୍ରବଚନ, ଏଠି ଆଇଲୁ ଆଉ ଗୋଟେ ପ୍ରବଚନ, ଭୂତ ଭଳିଆ ବୁଲୁଛି, ମୁଁ ଆଉ କ'ଣ ନୋଟ୍ସ କିଛି ବନେଇ ପାରିଛି, କେତେ ଷ୍ଟୋରି ହଜାର ହଜାର ଷ୍ଟୋରି ମୋର ସବୁ ମନରେ ଥିଲା, କୁଆଡ଼େ ଚାଲିଗଲା ଆଉ ବର୍ତ୍ତମାନ କିଛି ସ୍ମରଣ, କେଉଁଠି ମୁଁ ସଂଗ୍ରହ କରିଥିଲି ଜାଣିନି, କୁଆଡ଼େ କୁଆଡ଼େ କେତେବେଳେ ପଢେ ଶୁଣେ କ'ଣ କରେ। ଆଉ ସାଉଥ ସାଉଥ ଇଣ୍ଡିଆରେ ସେ ଚୋର କଥା, ସାଉଥ ଇଣ୍ଡିଆରେ ସେ ଯାଇଛନ୍ତି ନା କେଉଁ ମନ୍ଦିର, ସେ ମନ୍ଦିର ବି ବୁଲିଗଲେଣି ସବୁ, ପ୍ରଚୁର ସ୍ୱର୍ଣ୍ଣ ଅଳଙ୍କାର ସେ ମନ୍ଦିରରେ, ବିଷ୍ଣୁ ମନ୍ଦିର। ଆଉ ଏକାଦଶୀ, ସେ ଏକାଦଶୀ ଦିନ ଗୁଡ଼ାକରେ ତାଙ୍କର ସବୁ ସ୍ୱର୍ଣ୍ଣ ଫୁର୍ଣ୍ଣ ଲଗାଯାଏ, ଏକାଦଶୀରେ ଆମର ଯେମିତି ସବୁ ସୁନା ରୂପା ଠାକୁରଙ୍କୁ ଲଗାନ୍ତି ନା, ଆଉ ସେ ତାର ଚୋର ଯାଇଛି ଆଉ କ'ଣ, ଆଉ ଚୋର ଯାଇକି ତ ବସିଯାଇଛି ମନ୍ଦିର ଭିତରେ, ଭଗବାନଙ୍କର ଗୋଟେ ସାଦଗୁଣ୍ୟ, ଆଉ ଏତେ ଚୋରି କରିକି ମାଡ଼ ଖାଉଛି, ପୋଲିସ ଷ୍ଟେସନ ଯାଉଛି, ମୋ ଦୁଃଖ ଦୂର ହଉନି, ବେଟର ଥରେ ଯିବି ଏକାଥର ପାଇଯିବି, ଆଉ ମନ୍ଦିର ଭିତରେ ବସିଯାଇଛି ଆଉ, ଯା ଚୋର ତ ବୁଦ୍ଧି ବହୁତ ନା, ଆଉ ସବୁ ଘରେ କୁହନ୍ତିନି ନା, ପଇସାଟା ଯଦି ବାପା ମା ନ ଜାଣିଥିଲେ ନେଇଯିବ, ଏଇଟା ଚୋରଟା ଆଉ, ଆମ ସାର ସବୁ ଚୋର ଭଳିଆ କାହିଁକି ହଉଛୁ କି, ଚୋର ଭଳିଆ ମାନେ କୁନ୍ 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 ନହେଲେ ସେ କହିବେ ଚୋର ଭଳିଆ କାହିଁକି ହଉଛୁ, ଆଉ ସେ ତା ତ ପଶିଗଲା, ପଶି ଯାଇକି କୃଷ୍ଣଙ୍କର ଯୋଉ ସୁନା ଅଳଙ୍କାର ସବୁ ଦେଖୁଛି, ମାନେ ଭଗବାନଙ୍କୁ ଦେଖିଦେଇକି ଏତେ ସୁନ୍ଦର, ଏଇଟା ସାଦଗର୍ଣ୍ୟ, ସେ କହୁଛି କେଉଁଟା ନେବି, କାରଣ ଯେତେବେଳେ ମୁକୁଟଟା କାଟି ଦଉଛି, କହିଲି ନା ଲଣ୍ଡା ଲଣ୍ଡା ଦେଖାଉଛନ୍ତି, ଏଇଟା ନେବିନି, ଏତେ ସୁନ୍ଦର ଦେଖାଉଛନ୍ତି, ମୁକୁଟ ନେଇଯିବି ନା, ମୁକୁଟାକୁ ପୁଣି ବାନ୍ଧି ଦଉଛି, ପୁଣି କାନରୁ ଅଳଙ୍କାର କାଟିଦଉଛି, କାନରୁ ନା ଏଇଟା ତ ଲଣ୍ଡା ଦେଖାଉଛି, ଏଇଟାକୁ ଏଇଟା ଭଲ ଲାଗୁଛି, ବେକରୁ ଯେତେବେଳେ ହାର କାଟିଦଉଛି, କହୁଛି ନା ନା ଏଇଟା ଏଇଟା ବି ଖରାପ ଲାଗୁଛି, ତ ରାତି ମାନେ ଖାଲି କାଢୁଛି ପିନ୍ଧଉଛି, କାଢୁଛି ପିନ୍ଧଉଛି, ତ ସକାଳ ଯେତେବେଳେ ପୂଜାରେ ଆସିକି ଖୋଲିଲା ବେଳକୁ ଦେଖିଲା ବେଳକୁ ମନ୍ଦିର ଖୋଲିଲା ବେଳକୁ ଚୋରଟା, କିନ୍ତୁ କଣ କରୁଛୁ, ତୋର କାମ କଣ ଏଠି, କହିଲେ ଆଜ୍ଞା ମୁଁ ଆସିଥିଲି ରାତି ମାନେ ଏମିତି, ଆଉ ରାତିରେ ଆସିଥିଲି ଚୋରି କରିବା ପାଇଁ, ମୁଁ ତ ମୋଟେ କାହିଁ ଚୋରି କରିପାରୁନି, ଆଉ ଯେଉଁଟା ଖୋଲୁଛି ମତେ ଲାଗୁଛି ଏଇଟା ଖାଲି ଖାଲି ଦେଖାଉଛି ଠାକୁରଙ୍କ ଦେହଟା, ଏତେ ସୁନ୍ଦର ଠାକୁର ମୁଁ ଏଇଟା ନେବିନି, ତେଣୁ ରାତି ମାନେ ମୋର ଖାଲି ଡ୍ୟୁଟି ଚାଲିଛି, ହାତର ବାଜୁଟା ଖୋଲି ଦଉଛି, ପୁଣି କହୁଛି ନା ହାତଟା ଖାଲି ଦେଖାଉଛି, ପୁଣି ତାକୁ ପିନ୍ଧୁଛି, ଏ ଭଗବାନଙ୍କୁ ସେ ପାଇଗଲା, ଏ ସାଦଗୁଣ୍ୟ କୁହାଯାଏ, କେତେବେଳେ ଭଗବାନ ତାଙ୍କୁ ଗୁଣ ଦେଇଦେବେ ଆମେ କିଛି କହିପାରିବା। ଆମେ ଗୋଟେ ଏମିତି ଗୋଟେ ଆମେ ଆମର ଅଡୁଆଟା କଣ ଯୋଗ୍ୟ ଭାବିକି ଆମେ ଭକ୍ତ ଭକ୍ତି କରୁଛେ, ସେଥିପାଇଁ ଆମର ହଇରାଣ ହଉଛି। ଆମେ ଯୋଗ୍ୟ ଭାବିକି ମୁଁ ଏଇଟା କରିକି ସାଧନ, ଆଜିକାଲି ଛୁଆଟେ ଟର୍ନ ମୁଁ ସାଧନ କରିବି, ତୁ ସାଧନ ବାପା କଣଟା କରିବୁ ରେ, ତତେ ଯାହା କୁହା ହଉଛି ସେଇଟା କର, କି ସାଧନ କରିବୁ, ତ ସାଧନ ହେଲା ଏଇଆ, ସାଧନର ଫଳ ଏଇଟା ହେଲା ଏଇଆ। ଆମେ ଯେତେ ଷ୍ଟ୍ରିକ୍ଟ ସାଧନ ଯାହା କିଛି କଲେ ବି କଣ ହବ ଆମର, ଆମେ ତା ମାନଙ୍କୁ ଆମେ କରିବାନି ତାଙ୍କର, ସିଏ ଅଙ୍ଗୀକାର କରିବାର ଅଛି, ତାଙ୍କର ସାଦଗୁଣ୍ୟ ଆସିବାର ଅଛି, ସିଏ ତାହେଲେ ଚାହିଁବେ ତମକୁ ଧରିଦେବେ। ଆଉ ସେଥିପାଇଁ ଆମକୁ ନିରାଶ ହେବାକୁ ପଡ଼ିବନି, ବହୁତ ଅପେକ୍ଷା କରିବାକୁ ପଡ଼ିବ, ବହୁତ ଏ ଜନ୍ମ ହଉ କୋଟି ଜନ୍ମ ହଉ, କୋଟି ଜନ୍ମ ହେଲେ କଣଟା ଅସୁବିଧା ଏହା, କିନ୍ତୁ ଭଗବାନ କୃଷ୍ଣଙ୍କୁ ଆମେ ଛାଡ଼ିବାର ନା, ଦ୍ୟାଟ ଇଜ ଇମ୍ପୋର୍ଟାଣ୍ଟ ପଏଣ୍ଟ। ହ୍ୱାଟ ଏଭର ୟୋର ପୋଜିସନ ମେ ବି, ବି ଡୋଣ୍ଟ ବି ହୋପ୍ଲେସ୍, ପେସିମିଜିମ୍ ଇଜ୍ ନଟ୍ ଆଲାଉ ଇନ୍ କୃଷ୍ଣ କନସିୟସନେସ୍, ଅଲୱେଜ୍ ଅପ୍ଟିମିଜିମ୍, ଅଲୱେଜ୍ ଅପ୍ଟିମିଜିମ୍। ଲାଇକ୍ ହିୟର୍ ୱି ଆର୍ ଡିସ୍କସିଂ ଦିସ୍ ୱାର୍ଡ଼ସ୍, କୃଷ୍ଣ ସେଡ୍ ଟୁ ଗୋପୀସ୍, ୟୁ ନୋ ଲାଇକ୍ ଇଫ୍ ସିଡ୍ସ, ଇଫ୍ ୱାନ୍ସ ୟୁ ଫ୍ରାଏ ଇଟ୍ ଅର୍ ୱାନ୍ସ ୟୁ ବଏଲ୍ ଇଟ୍, ଇଟ୍ ୱିଲ୍ ନଟ୍ ସ୍ପ୍ରାଉଟ୍। ଆଣ୍ଡ ୱି ହାଭ୍ ମେନି ଡିଜାୟର୍ସ, ମେନି ଲାଇଫ୍, ମେନି ସ୍ପେସିସ୍, ମେନି ଡିଜାୟର୍ସ, ସମାନ ଅଫ୍ ଲସ୍, ସମାନ ଅଫ୍ ଏଙ୍ଗର୍, ସମାନ ଅଫ୍ ଡିଲ୍ୟୁଜନ୍, ମେନି ପ୍ରୋବ୍ଲେମ୍ସ, ବଟ୍ ଫର୍ ଅସ୍ ଟୁ କିକ୍ ଆଉଟ୍ ଅଲ୍ ଦିସ୍ ଥିଙ୍ଗ୍ସ ନଟ୍ ପସିବଲ୍। ବଟ୍ ହିୟର୍ ଇନ୍ କମେଣ୍ଟରୀ ବିଶ୍ୱନାଥ ଚକ୍ର ଠାକୁର ସେଡ୍ ଇନ୍ ଦିସ୍ ୱାର୍ସ, ଇଭିନ୍ ସମାନ ହାଭ୍ ସୋ ମେନି ଫଲ୍ଟ, ଇଭିନ୍ ହିଜ୍ ୱର୍ସିପିଂ ନଟ୍ ଇନ୍ ଏ ପ୍ୟୋର ମୁଡ୍, ହି ହାଭ୍ ମେନି ଫଲ୍ଟ, ଷ୍ଟିଲ୍ କୃଷ୍ଣ ସେଡ୍ ନୋ, ଆଇ ହାଭ୍ ମାଇ ଓନ୍ କ୍ୱାଲିଟିଜ୍, ଆଇ ହାଭ୍ ମାଇ ଓନ୍ କ୍ୱାଲିଫିକେସନ୍, ଆଇ ହାଭ୍ ମାଇ ଓନ୍ କାପାସିଟି। ସୋ ଇଫ୍ ଆଇ ୱାଣ୍ଟ ଆଇ କ୍ୟାନ୍ ପ୍ୟୁରିଫାଇ ଏନି ୱାନ୍। ସୋ ହ୍ୱେନ୍ ଦ୍ୟାଟ୍ ଡେ ୱିଲ୍ କମ୍ ୱି ଡୋଣ୍ଟ ନୋ, ୱି ହାଭ୍ ମେନି ଫଲ୍ଟ, ବଟ୍ କୃଷ୍ଣ ୱି ହାଭ୍ ଟୁ କନ୍ଷ୍ଟାଣ୍ଟ, ୱି ହାଭ୍ ଟୁ କନ୍ଷ୍ଟାଣ୍ଟ, ହାଉ କ୍ୟାନ୍ ୟୁ ସେ, କନ୍ଷ୍ଟାଣ୍ଟଲି ୟୁ ହାଭ୍ ଟୁ ଟଚ୍ ୱିଥ୍ କୃଷ୍ଣ ସର୍ଭିସ୍, କୃଷ୍ଣ ନେମ୍, ଦେନ୍ ୱାନ୍ ଡେ କୃଷ୍ଣ ୱିଲ୍ ଆକ୍ସେପ୍ଟ, ଦିସ୍ ଇଜ୍ ଦ ଓନ୍ଲି ହୋପ୍, ନଟ୍ ବାଇ ଆୱାର ସାଧନ। ଲାଇକ୍ ଗୁରୁଦେବ ସାର୍ ୟୁ ମେ ଚାଣ୍ଡ 16 ରାଉଣ୍ଡ ଅର୍ 64 ରାଉଣ୍ଡ, ହାଉ ମେନି ରାଉଣ୍ଡ ୟୁ ମେ ଚାଣ୍ଡ, ୟୁ ଡୋଣ୍ଟ ଥିଙ୍କ୍ ବାଇ ଚାଣ୍ଡିଙ୍ଗ ମେନି ରାଉଣ୍ଡ ୟୁ କ୍ୟାନ୍ ଗେଟ୍ କୃଷ୍ଣ, ନୋ, ୱି ଆର୍ ଚାଣ୍ଡିଙ୍ଗ ଜଷ୍ଟ ଗୁରୁଦେବ ସାର୍ ଟୁ ପ୍ୟୁରିଫାଇ ଆୱାର ସେଲ୍ଫ। କୃଷ୍ଣ ଇଜ୍ ଇଣ୍ଡିପେଣ୍ଡେଣ୍ଟ, ହ୍ୱେନ୍ ଏଭର୍ ହି ୱାଣ୍ଟସ୍, ହ୍ୱେନ୍ ହି ଆକ୍ସେପ୍ଟ ଅସ୍ ବାଇ ହିଜ୍ କ୍ୱାଲିଟି, ହି କ୍ୟାନ୍ ପ୍ୟୁରିଫାଇ ଅସ୍। ୱି ଆର୍ ନଟ୍ ପ୍ୟୁରିଫାଇଂ ଆୱାର ସେଲ୍ଫ ବାଇ ଆୱାର ଭଜନ, ନୋ, ଦିସ୍ ଇଜ୍ ନଟ୍ ଆୱାର କନ୍କ୍ଲୁଜନ୍, ଆୱାର ମେଟେରିଆଲ ବଡି, ମେଟେରିଆଲ କନ୍ସିୟସନେସ୍, ଦିସ୍ ଇଜ୍ ନଟ୍ ପସିବଲ୍। ହ୍ୱେନ୍ କୃଷ୍ଣ ୱାଣ୍ଟସ୍, ହି କ୍ୟାନ୍ ପ୍ୟୁରିଫାଇ ଅସ୍, ଦେଟ୍ ୱି ଆର୍ ପ୍ରେଇଂ ଟୁ କୃଷ୍ଣ, ହ୍ୱେନ୍ ଆୱାର ପ୍ରେୟାର୍ ରିଚ୍ ନିୟର କୃଷ୍ଣ, ଦେନ୍ ଇଟ୍ ଇଜ୍ ପସିବଲ୍। ହ୍ୱେନ୍ କୃଷ୍ଣ ହିୟର୍ ଆୱାର ପ୍ରେୟାର୍ସ, ଦେନ୍ ବାଇ କୃଷ୍ଣସ୍ ପୋଟେନ୍ସି ୱି କ୍ୟାନ୍ ପ୍ୟୁରିଫାଇ, ନଟ୍ ବାଇ ଆୱାର ସାଧନ। ୱି ଆର୍ ଥିଙ୍କିଂ ଆଇ ଆମ୍ ପରଫର୍ମିଂ ଦିସ୍ ସାଧନ, ଦେର୍ ଫର୍ ଆଇ ଏମ୍ ଆଡ଼ଭାନ୍ସିଂ, ନୋ 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 ନୋ, ଦିସ୍ ଇଜ୍ ନଟ୍ ଆୱାର କନ୍କ୍ଲୁଜନ୍। ହ୍ୱେନ୍ କୃଷ୍ଣ ହିୟର୍, କୃଷ୍ଣ ଆକ୍ସେପ୍ଟ ଆୱାର ମୁଡ୍, ଦେନ୍ ବାଇ କୃଷ୍ଣସ୍ କ୍ୱାଲିଟି, ହ୍ୱେନ୍ କୃଷ୍ଣସ୍ ଆୱାର ମର୍ସି ବାଇ ହିଜ୍ ଡିଭାଇନ୍ କ୍ୱାଲିଟି ଅର୍ ହିଜ୍ ଡିଭାଇନ୍ ବ୍ଲେସିଂସ୍, ଦେନ୍ ଇଟ୍ ଇଜ୍ ପସିବଲ୍ ଟୁ ପ୍ୟୁରିଫାଇ କଣ୍ଡିସନ୍ ସୋଲ୍। ଭଗବାନ ତାଙ୍କ ସଦ୍ଗୁଣ୍ୟଟା ନଦେଲେ ହବନି, ଏଠି ସେ କଥା କହୁଛନ୍ତି। କିଂ ପୁନଃ ପରମ ଶୁଦ୍ଧ ମହୋତ୍ତମ ପ୍ରେମମୟ, ଗୋପୀମାନଙ୍କୁ କହୁଛନ୍ତି, ଚକ୍ରବାଦ ଲେଖୁଛନ୍ତି, କୈତବ ଲୋକ ଅସତ ଅଯଥାର୍ଥ ସେ ମୋର ସେବା କରିବା, କିନ୍ତୁ ସିଏ ସେବା କଲେ ବି ମୋ ସଦ୍ଗୁଣରୁ ମୁଁ ତାକୁ କଣ କରୁଛି, ପବିତ୍ର କରିଦେଉଛି। ଆଉ ତୁମେ ହଉଛ ପରମ ଶୁଦ୍ଧ, ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ପରମ ଶୁଦ୍ଧ ମହୋତ୍ତମ ପ୍ରେମମୟ, ତୁମେ କେବଳ ପ୍ରେମ ତୁମେ ଜାଣ। ଆଉ ପରମ ଶୁଦ୍ଧ ଭବତୀ ନାମ ମତ ଆରାଧନା ମନୋରଥମ ଇତ୍ୟାହ, ତୁମର ତୁମେ ମତେ ଆରାଧନା କରୁଛ, ତୁମର ମନୋରଥ ପୂର୍ଣ୍ଣ ହବନି, କଣ କପଟି ଲୋକର ମନୋରଥକୁ ପୂର୍ଣ୍ଣ କରୁଛି, ଆଉ ତୁମେ ତ ଶୁଦ୍ଧ ପ୍ରେମମୟ, ତୁମର ମନୋରଥକୁ ପୂର୍ଣ୍ଣ କରିବିନି। କାମ ସକାମ ଲକ୍ଷଣ ତ୍ୱମ କୈତବମ କାମାୟ ତତ୍ଫଲାର୍ଥମ ଅଯଥାର୍ଥାୟ କାମଭୋଗାୟ ନ କଳ୍ପତେ, ଏଠି କହିଲେ କାମ କାମାୟ କଳ୍ପତେ, କାମ ଅର୍ଥ କରୁଛନ୍ତି ସକାମ, ସକାମତ୍ୱ ଲକ୍ଷଣ, କେହି ଅର୍ଚ୍ଚନ କରୁଛି ତାର କଣ ଅଛି, ସକାମତ୍ୱ ଲକ୍ଷଣ, ଭଗବାନ ତାକୁ ଶୁଦ୍ଧ କରିଦେବେ। ଆଉ ତୁମେ ଛାଟି ପିଟି ହେଲେ କଣ, ମୋର ଏମିତି ହେଇଗଲା, ମୋର ସେମିତି ହେଲା, ତୁମେ କହୁନା ବାପା ଯେତେ ବାଡ଼େ ପିଟି ହେଲେ କଣଟା ହବ, ଗୁରୁଦେବ ସେଟା କୁହନ୍ତି, ତୁମେ ସ୍ଥାନ ଚେଞ୍ଜ କର, ମୁଁ ଏ ଜାଗା ଭଲ ନାହିଁ, ସେଠିକି ଯିବି, ସେଠି ଭଲ ଅଛି, ତୁମେ ଯୁଆଡ଼େ ଯାଏ ତୁମ କପାଳ ତମ ସାଙ୍ଗରେ ଅଛି, ତୁମେ କିଛି କରିପାରିବନି, ତୁମେ ଯୁଆଡ଼େ ଯାଇ ପହଞ୍ଚ ସେମାନେ ପ୍ରୋବ୍ଲେମ୍, ତୁମ କରମ ଫଳଟା ଏଇଟା ଆଉ ଏଇଟା କରମ ଫଳଟା କୁଆଡେ କୁଆଡେ କେତେବେଳେ ଛାଡ଼ିବନି ସିଏ, ଆମର କାମଟା ହେଲା ଏଇଟା, କୃଷ୍ଣଙ୍କୁ ତୁମେ ଛାଡ଼ନି। କାରଣ ସକାମ ଏଠି ସେ କହୁଛନ୍ତି କାମ ସକାମ ଲକ୍ଷଣ ତମ କହିଦବ କାମ ଆୟ, ସକାମ ଲକ୍ଷଣଟା ଗୋଟେ କହିଦବ ନା, ଜୀବର ତ କଣ ସାଙ୍ଗେ ସାଙ୍ଗେ ନିଷ୍କାମ ହେଉଛି କି, ସିଏ କୌଣସି ଜୀବ ସାଙ୍ଗେ ସାଙ୍ଗେ ନିଷ୍କାମ ହେଇପାରିବନି। ଗୁରୁ ବୈଷ୍ଣବ ଦୟା ନ ହେଲେ ତାର ନିଷ୍କାମତା କେବେ ଯିବନି, ତା ଚିନ୍ତାରେ ତମେ ଖାଇଦବ ଆଉ ତାର ଜୀବର କାମନାଟା ଆସୁଛି କାହିଁକି, ଯେତେବେଳେ ତା ଚିନ୍ତାଟା ତାକୁ ଧରୁଛି। ହ୍ୱେନ୍ ୱେ ଆର୍ ଥିଙ୍କିଂ ଆବାଉଟ୍ ଆୱାର ସେଲ୍ଫ, ହ୍ୱେନ୍ ୱେ ଆର୍ ଥିଙ୍କିଂ ଆୱାର ମେଣ୍ଟେନାନ୍ସ, ହ୍ୱେନ୍ ୱେ ଆର୍ ଥିଙ୍କିଂ ଆୱାର ଫ୍ୟୁଚର, ଦେନ୍ ଡିଜାୟର କ୍ୟାମ୍ପ୍ସ। ଇଭିନ୍ ୱେ ଆର୍ ୱର୍ସିପିଂ, ଇଭିନ୍ ୱେ ଆର୍ ପ୍ରେଇଂ, ଇଭିନ୍ ୱେ ଆର୍ ଚାଣ୍ଟିଂ, ଇଭିନ୍ ୱେ ଆର୍ ସର୍ଭିଂ, ଦିସ୍ ସକାମ ଭକ୍ତି। ୱେ ଆର୍ ପରଫର୍ମିଂ ସମ୍ ଡିଭୋସନ୍ ୱିଥ୍ ଡିଜାୟାର ବିକଜ୍ ୱେ ଆର୍ ଥିଙ୍କିଂ ଆୱାର ଆୱାର ସେଲ୍ଫ, ୱେ ଆର୍ ନଟ୍ ଡେଡିକେଟେଡ୍, ସୋ ଇଟ୍ ଇଜ୍ ନଟ୍ ପସିବଲ ଅଲ୍ସୋ ଇଜିଲି ସମାନ କ୍ୟାନ୍ ବିକମ୍ ଫ୍ରି ଫ୍ରମ୍ ଅଲ୍ ଦି ଡିଜାୟର୍ସ ଆଣ୍ଡ ଆଟ୍ ଇଜ୍ ଆଚିଭ୍ ଦି ଷ୍ଟେଜ୍ ଅଫ୍ ନିଷ୍କାମ। କାମ କଲ୍ମା କଳ୍ପତି, ଜେନେରାଲି ସମସ୍ତଙ୍କର ଏଇଟା ରହେ କାମନାଟା, କିନ୍ତୁ କୃଷ୍ଣଙ୍କୁ ଛାଡ଼ିବା କଥା ନୁହେଁ। ସକାମ ଭାବନା ଥିଲେ ବି କୃଷ୍ଣଙ୍କୁ ତୁମେ ଛାଡ଼ନି, କାରଣ ତାକୁ ଶୁଦ୍ଧ କିଏ କରିବେ, କୃଷ୍ଣ କରିବେ। ସେଟା ସେ କହିଲେ, ସେଟା ଧ୍ରୁବ ମହାରାଜ ଚରିତ୍ର ଲାଗିବ। କୃଷ୍ଣ କହେ ଆମା ଭଜେ ମାଗେ ବିଷୟ ସୁଖ, ଅମୃତ ଛାଡ଼ି ବିଷ ମାଗେ ଏଇ ବଡ ମୂର୍ଖ। କୃଷ୍ଣ କହୁଛନ୍ତି, କୃଷ୍ଣ କହେ ଆମା ଭଜେ ମାଗେ ବିଷୟ ସୁଖ, ଆମେ ବିଷୟ ସୁଖ ମାଗୁଛେ ନା, ଆଉ ଗୋଟେ ଜୀବ ଯେତେବେଳେ ଆପ୍ରୋଚ କରୁଛି ଭଗବାନ କଣ ମାଗୁଛି ଭାବିଲେ, ତୁମେ ଯୋଉ କଣ ଇତାଇ ଚୈତନ୍ୟ ମନ୍ଦିରକୁ ଡେଲି ଚାଲିଲ ଯୋଉ ଫୁଲଦିରା ଧରିକି, ତାପରେ ଇସ୍କନ ମନ୍ଦିରକୁ ଚାଲିଲେ କଣ ମାଗୁଛ କଣ ମତେ କହିଲ, ଜୁହାର ହଉଛ ଯୋଉ ପଡ଼ିଯାଉଛ ତଳେ ବାବାଜୀ ଦେଖି, କଣ କହୁଛ, କିଛି କହୁଛ ନା ନାଇଁ, କିଛି କହୁନ, ଆଉ ତମେ ପୁରା ନିଷ୍କାମ ହେଇଗଲ ଆଉ କଣ, ଆରେ କିଛି କିଛି କହୁନ ମାନେ ତୁମେ କିଛି ଭକ୍ତି ଗୋଟେ ମାଗିବନି, ପ୍ରଭୁ ସେବା ଟିକେ ଦିଅ, କିଛି କହୁନ, ଯିଏ ଅତି ଜଡ଼ା ବକା ସେ କିଛି କହିବେନି, ତାର ଆସିବ ଦେଖିବ, ଦେଖୁନ ଲୋକ ଆସିବ ଦେଖେ ଅନେକ କଣ ଏଠି ଚାଲିଛି, ତାର ସେ ପଳେଇବ, ସେ ତାର କାହିଁକି କିଛି କହିବାକୁ ଯିବ, ତାର ଯିଏ ଯିବ ଆସିଲା ମାନେ ସେ ଗୋଟେ କିଛି କହିବ, ତା ଘରେ କଣ ସମସ୍ୟା ହେଇଥିବ, ପ୍ରଭୁ ମନଟା ଟିକେ ଶାନ୍ତି କରିଦେ, ପ୍ରଭୁ ମୋର ଏଟା କରିଦେ, ଯିବଟା ହବା ତା ସ୍ୱର ଚିନ୍ତାରେ ଆସିଗଲା ମାତ୍ରେ ସେ ଭଗବାନଙ୍କୁ ଜଣେଇବ। କୃଷ୍ଣ କହେ ଆମା ଭଜେ ମାଗେ ବିଷୟ ସୁଖ, କୃଷ୍ଣ କହୁଛନ୍ତି ମତେ ଭଜନ କରୁଛି କିନ୍ତୁ ମାଗୁଛି କଣ ବିଷୟ ସୁଖ, ଅମୃତ ଛାଡ଼ି ବିଷ ମାଗେ ଏଇ ବଡ ମୂର୍ଖ। ଇଏ କେତେ ବଡ ମୂର୍ଖ, ଅମୃତଟା ଛାଡ଼ୁଛି ଭକ୍ତି ମାଗୁନି, ଗୋଟେ ବିଷୟ ମାଗୁଛି, ଇଏ ବଡ ମୂର୍ଖ। ଆମି ବିଜ୍ଞ ଏଇ ମୂର୍ଖେ ବିଷୟ କେନ ଦିବ, ସିଏ ସିନା ମୂର୍ଖଟା, ମୁଁ କଣ ମୂର୍ଖ କି, ସିଏ ମୂର୍ଖ ମୁଁ ମୂର୍ଖ ନୁହେଁ, ଆମି ବିଜ୍ଞ ସେଇ ମୂର୍ଖେ ବିଷୟ କେନ ଦିବ, ମରିଆ ବେଶୀ ତମ ଦିଆ କାମ କମାଏ କଳ୍ପତି। ସକାମତ ଭାବ ଥିଲେ ବି ଭଗବାନ ଶ୍ରୀକୃଷ୍ଣଙ୍କର ଅର୍ଚ୍ଚନା କଲେ କୃଷ୍ଣ କେବେ ଛାଡ଼ିବେନି, ଆମେ ଆମେ ବିଜ୍ଞ ସେଇ ମୂର୍ଖ, ମୁଁ ବିଜ୍ଞ ସେ ମୂର୍ଖ, ବିଷୟ ଜ୍ଞାନ ଦେବ ସେ ମାଗିଲେ ତାକୁ ଦେଇଦେବି, ସୋ ଚରଣାମୃତ ଦିଆ ବିଷୟ ଭୁଲାଇବ, ମୋ ଚରଣାମୃତଟା ଦେଇଦେବି ଆଉ ବିଷୟଟାକୁ ଭୁଲେଇବି। ଇଏ ହେଲା ଦେବାଦେବୀ ଆଉ କୃଷ୍ଣଙ୍କ ଭଜନ ଭିତରେ ପାର୍ଥକ୍ୟ, ଦେବାଦେବୀ କେବେ ଭୁଲେଇ ନାହାନ୍ତି, ତାଙ୍କ ସାଧକକୁ ଦେଇଦେଇଛନ୍ତି କିନ୍ତୁ ବିଷୟ ଅଭିଳାଷ ତାଙ୍କର କେବେ ଯିବନି, ସେଇଟା ଦେବାଦେବୀଙ୍କର କ୍ଷମତା ନାହିଁ। କୃଷ୍ଣଙ୍କର କ୍ଷମତା ହେଲା ସେ ଜୀବକୁ ଦିଅନ୍ତୁ ନ ଦିଅନ୍ତୁ ଆଗେ ଶୁଦ୍ଧ କରିବେ, ଦେଲେ ବି ଶୁଦ୍ଧ କରିବେ ନ ଦେଲେ ବି ଶୁଦ୍ଧ କରିବେ, ତାଙ୍କ କାମ ହେଲା ଶୁଦ୍ଧ କରିବା। କାମ ଲାଗି କୃଷ୍ଣ ଭଜେ ପାଏ କୃଷ୍ଣ ଦାସ, କାମ ଛାଡି ଦାସ ହୋଇତେ ହଏ ଅଭିଳାଷ। ଚୈତନ୍ୟ ଚେତାମୃତ କଣ କହିଲା ପଦଟା ମାରିଲ, ସେଟା କଣ ଆରମ୍ଭ କଲି, କାମ ଲାଗି କୃଷ୍ଣ ଭଜେ ପାଏ କୃଷ୍ଣ ରସ, କାମ ଲାଗିକି ସେ କୃଷ୍ଣ ଭଜନ କରନ୍ତି, କାମନା ପାଇଁ କୃଷ୍ଣ ଭଜନ କରନ୍ତି, କାମ ଲାଗି କୃଷ୍ଣ ଭଜେ ପାଏ କୃଷ୍ଣ ରସ। ସେ ଆମର ମସୁଧନ ପ୍ରଭୁ ଆମ ଗାଡ଼ିରେ ଥାନ୍ତି, ଏ ବିଷୟରେ ତାଙ୍କର ମୁଣ୍ଡ ଟିକେ କଣ ହେଇଗଲା, ସେ ଆମ ଗାଡ଼ିରେ ଥାନ୍ତି ଆଉ ସେ ତ ମତେ ଏଠିକା, ସିଏ ତ ସେତେବେଳେ ସିଏ ପୁରା ଇଏ ଆଉ ସିଏ ତ ପୁରା ଲିଡର ସିଏ ଆଉ, କେତେ ମଦନ ପ୍ରଭୁ କିଏ କଣ ଥାଉ, ସିଏ ତ ପୁରା ଦେଖିବା ପାଇଁ ସେଭଳିଆ ବ୍ରାହ୍ମଣ ଛୁଆ, ତାର ସାର୍ଟ ଫାର୍ଟ କିଛି ପିନ୍ଧିନି, ଗୋଟେ ଉତିରି ପିନ୍ଧି ପୂଜାରୀ କାମ କରେ, ଯେତେ ଗଣ୍ଡଗୋଳ ଯିଏ ଲୋକ ଆସେ ସେ ଠିଆ ହେଇଯିବ ସାଙ୍ଗେ ସାଙ୍ଗେ, ଏମିତି କଥା କହିବେ ତ କହି ପାରିବେନି, ଧୀରେ ଧୀରେ କଥା କହିବେ। ମୁଁ ପଚାରେ ତା ସାଙ୍ଗରେ, ହେ ସରଳ ଲୋକ ନା, ତାଙ୍କୁ ପଚାରେ ମୁଁ କହିନି ମଧୁସୂଦନ ବାବୁ କେମିତି ଆଇଲ କହିଲ ମଠକୁ, ଗୋଟେ ବୁଲା ବୁଲା ମାନେ ଦେଖିଲି ଗୋଟେ ମଠ ଅଛି, ମଠ ମାନେ ଅରୁଆର ଡାଲମା ମିଳୁଥିବ ଯିବା ଟିକେ ଆଉ। ସେ କହିଲେ ମୁଁ ଖାଲି ଆସିକି କେମିତି ଇସ୍କନକୁ ଆଉ, ଆମ ଆପଣଙ୍କର ଲୋକ ଆମର ତ ଖାନାରେ ଭଲ ଦରକାର। ମୁଁ ଆସିଛି ଗୋଟେ ଦିନ ରବିବାର ନା କ'ଣ ଗୋଟେ ଦିନ ହେଇଥାଏ ଭୁବନେଶ୍ୱର ଆସିଥିଲି, ଗୁରୁଦେବ ସେଠି କୁଡ଼ିଆ ଆଗରେ ବସିଛନ୍ତି, ଏଥିରେ ଗଲେ ମୁଣ୍ଡିଆ ମାରିଲେ ଗୁରୁଦେବ ପଚାରିଲେ କିରେ କୁଆଡ଼େ ନା ଆସୁଛୁ, କୁଆଡ଼େ ବା ପିଲା କୁଆଡ଼େ ଆସୁଛ କି, ସେ ଆଉ କହୁନାହାନ୍ତି ମୁଁ ପ୍ରସାଦ ଖାଇବାକୁ ଆସିଛି ବୋଲି, ଏ ବୁଲା ବୁଲା ପଳେଇ ଆସିଛି ଆଉ, ବୁଲା ବୁଲା ବୁଲୁ ବୁଲୁ ଚାଲି ଆସିଛି ଆଉ। କହିଲେ ପ୍ରଥମ ଦିନ ତ ମୁଁ ଅର୍ଣ୍ଣ ଡାଲମା ଖାଇଲି, ସେଇଠି କହିଲି ଏଇଠି ତ ରହିବି ଆଉ, ଏତେ ସୁନ୍ଦର ପ୍ରସାଦ ଏଇଠି ତ ମୁଁ ରହିବି ଆଉ, ଆଉ କୁଆଡ଼େ ଯିବିନି। ମାନେ ସିଏ କୃଷ୍ଣ ଭାଇ ପାଇଁ ଆସିନଥିଲେ, ସେ ଆସିଥିଲେ ବୁଲିଲା ବୁଲିଲା ଦେଖିବା ପ୍ରସାଦ ଟିକେ ପାଇବା। କେତେବେଳେ ଭଗବାନ ପ୍ରସାଦ ଦ୍ୱାରା ପ୍ରଭୁପତି କାହିଁକି କହିଛନ୍ତି ପ୍ରସାଦ ଟା ଦବ, ଯେ ଆସୁଛି ମନ୍ଦିରକୁ ତୁମେ କିଛି ନା କିଛି ରଖିଥିବ ତାଙ୍କୁ ଗୋଟେ ଦବ, କାହିଁ ଭଗବାନଙ୍କ ତ ଅର୍ପଣ ହେଇଛି ନା, କେତେବେଳେ ସେ ପ୍ରସାଦ ଦୟା କରିଦେବେ ସେଟା ଭଗବାନଙ୍କର ଦୟା। ମାନେ ଭକ୍ତିମ ଠାକୁର କଣ ଲେଖିଲେ, ପ୍ରସାଦ ସେବା କରିତ ହଏ ସକଲ ପ୍ରପଞ୍ଚ ଜୟ, ପ୍ରସାଦର ଦୟା ଅଛି ନା, ଭଗବାନ କେତେ ଜୀବଟା କେତେ ଜନ୍ମ ସିଏ ଭୋଗିଛି କେତେଟି ପାଇଦେବ ତାର ଜୀବ, ତାର ଗୋଟେ ଜୀବନ ପରିବର୍ତ୍ତନ ହେଇଯିବ। ସେଥିପାଇଁ ପ୍ରଭୁପଦଙ୍କ ମନ୍ଦିରରୁ କେବେ କେମିତି ଖାଲି ହାତରେ କିଏ ନଯିବେ, ବହୁତ ଉଦାର ପ୍ରଭୁପଦଙ୍କ ବିଚାର ବହୁତ ଉଦାର। ଆଉ ଇସ୍କନ ମନ୍ଦିର ଯେତେ ଲୋକ ଆସୁଛନ୍ତି ବର୍ତ୍ତମାନ ଆମେ ତାଙ୍କୁ ଦେଇପାରିବାନି ପ୍ରସାଦ, ଏମିତି ଅବସ୍ଥା ହେଇଗଲେ। ପ୍ରଭୁପଦଙ୍କ ସମୟରେ କମ୍ ଲୋକ ଆସୁଥିଲେ, ବର୍ତ୍ତମାନ ଇସ୍କନକୁ ଏତେ ଲୋକ ଆସୁଛନ୍ତି, ଏତେ ଆସୁଛନ୍ତି ଇସ୍କନ କେତେ ଆଉ ସେତିକି ବି ମାନେ କଣ ଡେଡିକେସନ ନାହିଁ। ପ୍ରଭୁପଦଙ୍କ ସମୟରେ ପ୍ରଭୁପଦଙ୍କ ଶିଷ୍ୟମାନେ ସେମାନେ ଖାଲି ରୋଷେଇ କରୁଥିଲେ, ପ୍ରଭୁପଦଙ୍କୁ ସମସ୍ତଙ୍କୁ ପ୍ରସାଦ ଦବ, ତାଙ୍କ କାମ ହେଲା ଖାଲି ରୋଷେଇ କରି ପ୍ରସାଦ ଦବା, ତାଙ୍କ ଖୁସି ସେଟା କି ଆସୁଛି ନା ଭଗବାନଙ୍କ ପ୍ରସାଦ ପାଇକି ଯିବ। ପ୍ରଭୁପଦଙ୍କୁ ନାହିଁ ତୁମେ କେବେ ଏଇଟା ବନ୍ଦ କରିବ, ସିଏ ସବୁ ତ୍ୟାଗ ଚାଲିଗଲାଣି ନା ଆଜିକାଲି ସେମିତି ନାହିଁ, ଆଜି ତ ରୋଷେଇ ରଖିକି ରୋଷେଇ କରୁଛନ୍ତି ଆଉ ଆସିକି କଣ ରୋଷେଇ କରିକି ତୁମେ ଲୋକଙ୍କୁ ଖାଇବାକୁ ଦବ। ଆମର ଆମେ ତାଙ୍କୁ ଦୋଷ ଦେଇପାରିବୁ ନା, ସେମାନଙ୍କ ସେତିକି ଷ୍ଟ୍ରେଙ୍ଗଥ ବି ନାହିଁ, ସେତିକି ଡେଡିକେସନ ନାହିଁ। ଜୀବନସାରା ମୁଁ ରୋଷେଇ କରି ଭଗବାନଙ୍କୁ ଭୋଗ ଲାଗିକି ଜୀବମାନେ ପାଆନ୍ତୁ ପ୍ରସାଦ, କ'ଣ ଏତେ ଜୀବମାନେ ପ୍ରସାଦ ପାଇବେ, ମୋତେ ଭଗବାନ କିଛି କୃପା କରିବେନି। ସମସ୍ତଙ୍କର ଗୋଟେ ବଡ଼ ହେବାର ଆଶା ବହୁତ, ମୁଁ ସାଙ୍ଗେ ସାଙ୍ଗେ ବଡ଼କୁ ବଡ଼ ହେଇଯିବି, ବଡ଼ ହେବାର ରାସ୍ତାଟା ଜାଣନ୍ତି ନାହିଁ, ବଡ଼ ହେବାର ଆଶାଟା ତାଙ୍କର ଅଛି, ପଥଟା ଜାଣନ୍ତି ନାହିଁ। କେତେବେଳେ ଭଗବାନ କାହା କୃପା କରିଦେ, କାମ ଲାଗି କୃଷ୍ଣ ଭଜେ ପାଏ କୃଷ୍ଣ ରସ, କାମ ଛାଡ଼ି ଦାସ ହୋଇତେ ହୟ ଅଭିଳାଷ, କୃଷ୍ଣ ରସ ମିଳିଗଲେ କାମଟା ଛାଡ଼ିଦବ। ତା ପ୍ରବୃତ୍ତି କଣ, ବୁଦ୍ଧିମାନ ଅର୍ଥେ ଯଦି ବିଚାରଜ୍ଞ ହଁ ନିଜ କାମ ଲାଗି ତବେ ଶ୍ରୀକୃଷ୍ଣ ଭଜେ। ମହାପୁରୁଷ ସନାତନ କହୁଛନ୍ତି କେତେ ବଡ କଥା, ଏସବୁ ଏଇ କନକ୍ଲୁଜନ ନା। ଚୈତନ୍ୟ ଭାଗବତର ସିଦ୍ଧାନ୍ତ ଚୈତନ୍ୟ ତମେ ଦେଖିବ, କଣ କହିଲ ସେଟା ଆରମ୍ଭଟା, ବୁଦ୍ଧିମାନ ଅର୍ଥେ ଯଦି ବିଚାରଜ୍ଞ ହଏ, ଯଦି କି ପ୍ରକୃତ ବୁଦ୍ଧିମାନ ଅକାମ ସର୍ମ କାମ ବା, ସେ ତାର ଏଟା ଅନୁବାଦ ଲାଗିବ, ତାର ଅନୁବାଦରେ ସେଠି ଲାଗିବ, ତାପରେ ଆସିଥିବ ଦେଖିବ ଉପରକି ତଳେ ଥିବ। ଭଗବାନ ଗୋବିନ୍ଦ ଲେଖିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ଦ୍ୱାରା ଏସବୁ ଭାଗବତ ସିଦ୍ଧାନ୍ତ, କଣ କହିଲ, ବୁଦ୍ଧିମାନ ଅର୍ଥେ ଯଦି ବିଚାରଜ୍ଞ ହଏ, ଯୋଉ ଯିଏ ବୁଦ୍ଧିମାନ ଯିଏ ବିଚାରଜ୍ଞ ବ୍ୟକ୍ତି, ବୁଦ୍ଧିମାନ ଅର୍ଥେ ଯଦି ବିଚାରଜ୍ଞ ହଏ ନିଜ କାମ ଲାଗି ତବେ ସେ କୃଷ୍ଣ ଭଜେ, ସେ ଗୋଟେ ରିଏଲି ଇଣ୍ଟେଲିଜେଣ୍ଟ ପର୍ସନ, ଇଭିନ୍ ଫର୍ ହିଜ୍ ଓନ୍ ଡିଜାୟର ହି ଶୁଡ୍ ୱର୍ଶିପ୍ କୃଷ୍ଣ, କୃଷ୍ଣ ମିନ୍ସ ହି ୱିଲ୍ ଫିଲ୍ ଭାଇ ୟୁ, ହ୍ୱେଦର ହି ୱିଲ୍ ଫୁଲଫିଲ୍ ୟୋର୍ ଡିଜାୟର ଅର୍ ନଟ୍, ଦିସ୍ ସେକେଣ୍ଡ ପାର୍ଟ, ବଟ୍ ଫାର୍ଷ୍ଟ ପାର୍ଟ ହି ୱାଣ୍ଟ ଟୁ ପ୍ୟୁରିଫାଇ ୟୁ, ଆଇଦର ହି ୱିଲ୍ ପ୍ୟୁରିଫାଇ ୟୁ ଅର୍ ହି କ୍ୟାନ୍ ପ୍ୟୁରିଫାଇ ୟୁ ଆଣ୍ଡ ଗିଭ୍ ସମଥିଙ୍ଗସ୍, ହି କ୍ୟାନ୍ ଫୁଲଫିଲ୍ ୟୋର୍ ଡିଜାୟର୍ସ, ବଟ୍ ହିଜ୍ ମେନ୍ ଜବ୍ ଇଜ୍ ହାଉ ଟୁ ପ୍ୟୁରିଫାଇ ଏ କଣ୍ଡିସନ୍ ସୋଲ୍ ସୋ ଦ୍ୟାଟ୍ ହି କ୍ୟାନ୍ ଆଚିଭ୍ ମାଇ ଭକ୍ତି, ଦିସ୍ ଇଜ୍ କୃଷ୍ଣସ୍ ଜବ୍। Deserved result, we are always wants our deserved result, that is second part, but first Krishna's business, how to give some tests, how to give my own mellow to this conditions, this is Krishna's business. Vicharagya buddhiman arthe jadi vicharagya hai tabe nija kama lagi sri krishna bhajai, nija kamana bhavi krishna ko tu bhajan karo tapravarti ভক্তি বিনু কোন সাধন দিতে নারে ফল সর্ব ফল দেয় ভক্তি স্বতন্ত্র প্রবল। জনে কহিব কেমতি কামনা মোর পূর্তি হয়ে যাব না, ভক্তি বিনা কোন সাধন দিতে, ভক্তি কি ছাড়িকি তোমার কামনা কোন পূর্তি হয়ে যাবে কি? আর ভক্তি কেমতি সমস্ত কামনা পূর্তি করে দেবে না? স্বতন্ত্র প্রবল ভক্তি কর্ম জ্ঞানের অধীন নুহতি, তুমি কর্ম ন করিকি বি তুমি পাই যাব ভক্তি মহারাণীঙ্কর কৃপা, কারণ তোমার ভক্তি পাইলে তুমি ভগবানকে সেবা করিব, তোমাকে ভক্তি সব দিয়ে
অজাগল স্তন্য নাই অন্য সাধন অতএব হরিব যে বুদ্ধিমান জন।
অজাগল স্তন্য, এ ছেলির কোন অজাগল স্তন্য, ছেলির গলারে সে গোটে ঘণ্টি বেড়া ঝুলতি দিটা দেখি না, স্তন্য বেড়া দেখা, তাকে তুমি দুইব দহন করিব, তখন ক্ষীর হারিব, সে মা 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 হব, তা কষ্ট হব। সে অন্য সাধন যেতে রয়েছে কর্ম জ্ঞান যোগ, অজাগল স্থান। এই মহাপ্রভু পরিভাষা সব না, এই মহাপ্রভু ডাইরেক্ট ওয়ার্ড ওটা অজাগল স্তন্য নাই অন্য সাধন অতএব হরি ভজে বুদ্ধিমান জন, যে বুদ্ধিমান লোক সে হরি ভজন করিবে, কারণ তোমার কামনা থাইপরে সে শুদ্ধ করে দেবে, কারণ সাদগুণ্য ভগবান নিরাশ হওয়ার না, আউ তো রাস্তা নাই কোণ করি, আউ জড়ালে পড়ি রহিবা পড়ি, সে কেউ দিন তাঙ্ক স্বপ্নকু দিয়ে দেবে, আমি শুদ্ধ করে দেবে। তারপরে শ্লোক তারপরে লগে দেবে সাং সাং, এটা কোড় লাগিলা চতুর্বিজা ভজন্তে মাম জনা সুকৃতির অর্জুন আর্তি অর্থার্থ জিজ্ঞাসু জ্ঞানিশ্চ ভরত স্রব, সাং সাং লগে দেলে সেটি সবু গীতা ভাগবত সবুদ্র সাধন কনক্লুজন গুলো চৈতন্য তন্ত্র আছে, সে কথা সে কোচি কাম সকাম লক্ষণ তম কৈতব কামায় সকাম লক্ষণ হচ্ছে কৈতব কামায় তথা ফলায় অযথার্থায় কামভোগায় না কল্পতে তথা ফলায় এই যে কামনা কৈতব লক্ষণ যে কামনা তার সকাম লক্ষণ আছে, সে তো অর্চন করুছি তার ফলস্বরূপ তা কিছু কামনা আসিয়া কথা তাকে মু দেবিনি, কামভোগায় না কল্পতে মু তা কামনা পূর্ণ করিবিনি। দৃষ্টান্ত কিন্তু বিষয় মহিমনাম কাম শান্তায় এব তত্র দৃষ্টান্ত, মো সাঙ্গে তার যে সম্পর্ক রয়েছে তার কামনাটাকে মু শান্ত করি, কেবে করি সে জানন্তি কেবে করি, কৃষ্ণ কু ছাড়িদেলে তুমি কোন স্বতন্ত্র করিপারিবে কি? বিষয় বেলা সু কৃষ্ণ কু ছাড়িকি তুমি করিপারিবে কি? কে উপায় আছে মতে কুহ, কৃষ্ণ ভক্তি ছড়া আউ যা সব অছে সেটা কোন বিষয় বেলা সেটা পূর্ণ হব তা কোন করা যাব সেটা সে কথা সে কৌছেন। বিষয় মহিমা নাম কাম শান্ত এব অত্র দৃষ্টান্ত, বিষয় মহিমা কাম শান্ত, বিষয়ের যে মহিমা রয়েছে কামকু শান্ত করে দেব এ ভক্তি, তার গোটে দৃষ্টান্ত দৌছেন, কোন দৃষ্টান্ত দেলে উর্জিতা ইতিহি কহিল উর্জিতা কোথিতা ধান্যা যথা বিজয় নেশ্যতে, অত্র ধানা শব্দে ন জব এব উচ্চন্তে, জব যেমিতি ধান শব্দ এটি যে জবকে বুঝায় জবটা জব না কি গহম কোণ কে হ্যাঁ জব আউ গোটে প্রকার গহম জব সে তাকে হাজি দেওয়া কিংবা তাকে সিজাই দেওয়া সে কথা শিখুছেন। তেজ জবা খলু পঙ্কিলে ভূমা বুপ্তাহা, চক্রীবাদ না সে জবটা গোটে পঙ্কিল ভূমিরে, পঙ্কিল মানে কোণ কাদুয়া, কাদুয়া জায়গায় পুরো পকাই দেওয়া, বুপ্তা মানে বপন কলে প্রহরন্তি তার প্রহরিব, দেখ সেই গোটে কামনা কেউঠি লাগিলে সে গজা উঠুছি আর কেউঠি লাগিলে সে চালিযিব, তার গোটে উদাহরণ কত সুন্দর দৌছেন চক্রপাত। তেজ জবা সেই জব খলু পঙ্কিলে ভূমা বুপ্তা, সেটি পঙ্কিল ভূমিরে তা পকাই দেওয়া সে কোণ হব প্রহরতি সে গজা মারিব, তয়েব সেই জবটাকু সূর্যকান্ত রত্ন ভূমা বুপ্তা, সে লেখিলে সূর্যকান্ত মণি যোটা সূর্যকান্ত রত্ন গোটে ভূমি অছি, কা কুহি যে কামনা বিষয়ের লাগিগলে কোণ গজা হচ্ছে বৃদ্ধি হচ্ছে, এই ভগবান যে ভক্তি সকাম ভক্তি বি যে ভগবান সাগরে লাগি যাচ্ছে সে হচ্ছে কেমতি, এটি কুচ সূর্যকান্ত রত্ন ভূমা বুপ্তা, জবটা কু গোটে সূর্যকান্ত ভূমিরে তাকে রোপণ করিব সে কোণ হব স্থাপে না উর্জিতা ভবতি, তত বৃষ্টি জলে না সিক্তা কথিতা রদিতা বিজায় অঙ্কুর উদ্গম নে সতে ন সমর্থা, পঙ্কিল ভূমিরে পকাই দেলে বিজয় সে উঠিলা, এটি যদি কৌছন্তি ସୂର୍ଯ୍ୟକାନ୍ତ ରତ୍ନ ଭୂମିରେ ସେଠି ଯଦି ପକାଯିବ, ସେଠି ସୂର୍ଯ୍ୟକାନ୍ତ ରତ୍ନ ଭୂମି କଣ କଣ, ସେ କାନ୍ତଟା ମାନେ ସୂର୍ଯ୍ୟ କିରଣ ପଡିଲା ମାନେ କଣ ହବ, ତାପ ହବ, ତାପ ହେଲେ ସେ ବାଜି ହେଇଗଲା, ବାଜିଗଲେ ସେ ଗଛ ହବ, ହବନି। ତୁମର କାମନା ଯେତେବେଳେ ଭଗବାନ ପାଖରେ ଲାଗିବ, ଭଗବାନଙ୍କର ଏମିତି ସୁବିଧା ତାଙ୍କ ସାଦଗୁଣ୍ୟ ରହିଛି, ସେ ଭାଜିଦେବେ ସାଙ୍ଗେ ସାଙ୍ଗେ। ତମେ କାମନା କରିକି ଆସୁଛ, ତାଙ୍କୁ ପୂଜା କରୁଛ, ସେବା କରୁଛ, ତାଙ୍କୁ ଛାଡ଼ୁନ, ତାଙ୍କ ସଙ୍ଗରେ ରହୁଛ, ସେ ଭାଜିଦେବେ, ସେ କହୁଛନ୍ତି। ତତ୍ତ୍ୱ ବୃଷ୍ଟି ଜଳେନ, ଯଦି ପୁଣି ବର୍ଷା ବି ହେଲା ଆଉ କିଛି ହବ କି? ତୁମର କାମନା ଯେତେ ଆସିଲେ ବି, କାମନା ଯେତେ ଆସିଲେ ତୁମେ କଣ ଭଗବାନ ଛାଡ଼ିକି ପଳୁଛ କି? ତୁମର ଯେତେ କାମନା ଆସିଲେ ତୁମର କଣ ହଉଛି, ତୁମେ ଯାଇପାରୁନ, କାରଣ ଗଛ ମଞ୍ଜି ତ ହବନି ଆଉ ବାଜି ହେଇଗଲାଣି ଆଉ। ବୃଷ୍ଟି ଜଳ ଯେତେ ପଡ଼ିଲେ ବି ସେ ତ ସୂର୍ଯ୍ୟକାନ୍ତ ମଣିର ଉପରେ ସେ ବୀଜଟା ପଡ଼ିଛି, ସେ ତାପରେ ବାଜି ହେଇଗଲାଣି, ତା ଦେହରେ ବର୍ଷା ଜଳ ପଡ଼ିଲେ କଣ ହବ କହିଲେ? ସେ କହୁଛନ୍ତି ରନ୍ଧିତା ବିଜାୟ ଅଙ୍କୁର ଉଦ୍ଗମ ନେସତେ ନ ସମର୍ଥା ନଇସତେ, ସମର୍ଥ ହୁଏ ନା, ଅଙ୍କୁର ଉଦ୍ଗମ ହବନି। ପ୍ରାୟ ଅର୍ଥ ଲେଖିଛନ୍ତି, ପ୍ରାୟଟା କଣ ସେ ଆଣିକ ଲେଖିଛନ୍ତି, ପ୍ରାୟ ତ ହୁଏ ନା। ଆମେ ବେଳେବେଳେ ଦେଖୁଛେ ହଉଛି, ଯେମିତି କିଏ ପ୍ରଶ୍ନ କରିବ ନା, କେତେବେଳେ ଭଗବାନଙ୍କ ଇଚ୍ଛାରେ ବି ହେଇଯାଏ, ଭଗବାନ ଇଚ୍ଛା କରିବେ ତାର କାମନା ଉଦ୍ରେକ କରିଦେଇପାରିବେ, ତୁମେ କିଛି କହିପାରିବେ, ସେଟା ତାଙ୍କ ଇଚ୍ଛା। କିନ୍ତୁ ପ୍ରାୟ ହବନି, ପ୍ରାୟ ମାନେ କଣ, ଯୋଉଠି 99% ଥାଏ ସେଠି କୁହନ୍ତି ପ୍ରାୟ, 99% ଯୋଉଠି ହେଇଗଲା ସେଟା କଣ କୁହାଯିବ, ପ୍ରାୟ। ପ୍ରାୟ ହବନି, କାମ କଲ୍ପାଏ, ତାପରେ ଏଟା ପଳେଇଯିବ। କିନ୍ତୁ ଆମର ଗୋଟେ ଲକ୍ଷଣ କଣ, ଆମେ ଯେତେ ଅଶୁଦ୍ଧ ହେଲେ ବି ଆଚାର୍ଯ୍ୟଙ୍କର ଯୋଉ ନିୟମ ରହିଛି, ଷୋଳମାଳା ଜପ ତୁମେ ଛାଡ଼ନି, ପ୍ରସାଦ ତୁମେ ସବୁବେଳେ ପାଅ, ଗୁରୁଙ୍କୁ ସବୁବେଳେ ଡାକ, ସବୁବେଳେ ଆମର ପ୍ରୋଗ୍ରାମ ଗୁଡାକ ମଙ୍ଗଳାରତୀ ଆସ, କୋଉଦିନ ତୁମ ଦେହ ଖରାପ ହେଲା କଣ ହେଲା, ତୁମେ ସବୁ ଯେତେ କଷ୍ଟ ହେଲେ ତୁମକୁ ଟ୍ରାଏ କର, ନହେଲେ ଆଉ କିଛି ଉପାୟ ନା, ଉପାୟ କେଉଁଟା ଅଛି, ସେ ଭକ୍ତିର ତ ହିଁ କେବଳ ଯିବ ନା। ସକାମ ରହିଲେ ବି, ଭାବନା ରହିଲେ ବି, କୃଷ୍ଣ ତାଙ୍କର ସାଦଗୁଣ୍ୟ ସେ କେତେ ଲେଖିଲେ ନା, ସୂର୍ଯ୍ୟକାନ୍ତ ଭୂମାଓ, ସୂର୍ଯ୍ୟକାନ୍ତ ରୂପକ ଭୂମି, ସେଠି ତାପ, ସୂର୍ଯ୍ୟକିରଣ ଆସିଲା ମାନେ ଭକ୍ତି କରୁଛ ମାନେ ତାପ ଆସିଲା, ତାପ ଆସିଲା ମାନେ ତମ ବିଜୁକୁ ବାଜି ହେଇଯିବ ଆଉ, ବୃଷ୍ଟି ଜଳ ପଡ଼ିଲେ ବି ଆଉ ହବନି ଆଉ। ସେ କଥା ଏଠି ସେ କହୁଛନ୍ତି, ଏହାର ଉଦାହରଣରେ ଧ୍ରୁବ ମହାରାଜଙ୍କ କଥା ଦେଇଛନ୍ତି। ଧ୍ରୁବ ମହାରାଜ କିଭଳି ସେ କାମନା ନେଇକି ଯାଇଥିଲେ, ସ୍ଥାନ ବିଳାସ ସ୍ଥିତ ତପସ୍ୟମ, ସ୍ଥାନ ବିଳାସରେ ତାଙ୍କର ଯାଇଥିଲେ ତପସ୍ୟା କରିଥିଲେ, ତାପ୍ୟ ଯୋଗେନ୍ଦ୍ର, ଯୋଗୀ ମୁନିମାନେ ଯୋଉଠି ପାଇପାରନ୍ତିନି, ମୁଁ ତାକୁ ପାଇଗଲି, ଆପଣଙ୍କୁ ପାଇଗଲି। କାଚଂ ବିଜେନ୍ନ ଅପି ଦିବ୍ୟ ରତ୍ନମ ସ୍ୱାମିନୀ କୃତାର୍ଥେ ବରଂ ନ ଯାଆଛି, ମୁଁ କାଚ ଖୋଜୁ ଖୋଜୁ କାଞ୍ଚନ ପାଇଗଲି, ହେ ସ୍ୱାମୀ ମୋର ଆଉ ବର ଦରକାର ନୁହଁ, ମୋତେ କୃତାର୍ଥ କରନ୍ତୁ, କୃତାର୍ଥ ମାନେ ଏଇଟା ମୋତେ ଶୁଦ୍ଧ ଭକ୍ତି ଦିଅନ୍ତୁ। କାମ କାମାୟ କଳ୍ପତେ ନମରିଆ ବେଶିତ ଧିଆ କାମ କମାୟ କଳ୍ପତେ ଉର୍ଜିତା କୋଥି ତାଧାନ। କେତେ ସୁନ୍ଦର ଭାଗବତ ଗ୍ରନ୍ଥରାଜ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପା ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ ହରି ହରି।